देवाय ବଦ୍ଧ ଜୀବଙ୍କ ସଂଖ୍ୟା ଅପେକ୍ଷା ମୁକ୍ତ ଜୀବଙ୍କର ସଂଖ୍ୟା ଯଥେଷ୍ଟ ଅଧିକ। ସେ ମୁକ୍ତ ଜୀବଗଣ ଭଗବାନଙ୍କ ସନ୍ଧିନୀ ସମ୍ବିତ ଓ ଲାଭିନୀ ଶକ୍ତିର ଅଭିଜ୍ଞତା ପ୍ରକୃତିରେ ଲାଭ କରିପାରନ୍ତି। ଭଗବତ ସାମ୍ରାଜ୍ୟରେ ଥିବା ମୁକ୍ତ ଜୀବଗଣ ମୃତ୍ୟୁହୀନତା ନିର୍ଭୟତା ଏବଂ ଜରାଜାତ ଚିନ୍ତାରୁ ମୁକ୍ତ ଅବସ୍ଥା ଉପଭୋଗ କରି ଭଗବାନଙ୍କର ଉପଯୁକ୍ତ ତିନି ପ୍ରକାର ଶକ୍ତିର ଅଭିଜ୍ଞତା ଲାଭ କରନ୍ତି। ଭୌତିକ ଜଗତରେ ବ୍ରହ୍ମାଣ୍ଡ ମଣ୍ଡଳ ତ୍ରିଲୋକ ଯଥା ସ୍ୱର୍ଗଲୋକ ମତ୍ୟଲୋକ ଏବଂ ପାତାଳ ଲୋକରେ ବ୍ୟବସ୍ଥିତ ହୋଇଅଛି ଏବଂ ଏସବୁ ସନ୍ଧିନୀ ଶକ୍ତିର ଏକ ଚତୁର୍ଥାଂଶ ମାତ୍ର ଅଟେ। ଏହାର ଉର୍ଦ୍ଧ୍ୱରେ ପରବ୍ରହ୍ମ ଅବସ୍ଥିତ ଯେଉଁଠାରେ ବୈକୁଣ୍ଠ ଲୋକମାନେ ରହିଅଛନ୍ତି ଏବଂ ଏହା ସାତଟି ଭୌତିକ ଆବରଣର ଉର୍ଦ୍ଧ୍ୱରେ ରହିଅଛି। ସ୍ୱର୍ଗ ମତ୍ୟ ଓ ପାତାଳ ଏ ତ୍ରିଲୋକରେ ଏହି ଅମରତ୍ୱପୂର୍ଣ୍ଣ ଜ୍ଞାନମୟତ୍ୱ ଓ ପୂର୍ଣ୍ଣ ଆନନ୍ଦମୟତ୍ୱ ଉପଲବ୍ଧି କରିପାରନ୍ତି ନାହିଁ। ଏହି ଭୌତିକ ଜଗତର ତିନୋଟି ଉଚ୍ଚ ଲୋକକୁ ସାତ୍ତ୍ୱିକ ଲୋକ ବୋଲି କୁହାଯାଏ କାରଣ ସେଠାରେ ଥିବା ଅଧିବାସୀମାନେ ଦୀର୍ଘ ଜୀବନ ଭୋଗ କରନ୍ତି ଏବଂ ଜରା ଓ ବ୍ୟାଧିର ଆତଙ୍କରୁ ଅଧିକ ପରିମାଣରେ ମୁକ୍ତ ଏବଂ କେତେକ ଅଧିକ ପରିମାଣରେ ନିର୍ଭୟତା ମଧ୍ୟ ସେଠାରେ ଅଛି। ବଡ଼ ବଡ଼ ମୁନି ଋଷି ବା ମହାନ ବ୍ରହ୍ମଚାରୀ ସନ୍ନ୍ୟାସୀଗଣ ସ୍ୱର୍ଗଲୋକର ଉପରେ ଥିବା ମହଲୋକ ପ୍ରାପ୍ତ ହୁଅନ୍ତି କିନ୍ତୁ ତାହା ମଧ୍ୟ ସମ୍ପୂର୍ଣ୍ଣ ଭାବେ ଭୟହୀନ ସ୍ଥାନ ନୁହେଁ କାରଣ ଏକ କଳ୍ପକ୍ଷୟରେ ମହଲୋକ ଧ୍ୱଂସ ହୁଏ ଏବଂ ସେଠାକାର ଅଧିବାସୀଗଣଙ୍କୁ ସେ ଲୋକ ତ୍ୟାଗ କରି ଉଚ୍ଚତର ଲୋକକୁ ଯିବାକୁ ପଡ଼େ। ଏପରିକି ଏ ଉଚ୍ଚତର ଲୋକମାନଙ୍କର ମଧ୍ୟ କେହି ଅମର ନୁହନ୍ତି ଅର୍ଥାତ୍ ମୃତ୍ୟୁ ଭୟ ମଧ୍ୟ ସେଠାରେ ଅଛି। ସେଠାରେ ଅନ୍ୟ ଲୋକ ଅପେକ୍ଷା ତୁଳନାତ୍ମକ ଭାବେ ଦୀର୍ଘ ଜୀବନକାଳ ଅଧିକ ଜ୍ଞାନମୟତା ଓ ଆନନ୍ଦମୟତ୍ୱ ଥାଇପାରେ କିନ୍ତୁ ପ୍ରକୃତ ଅମରତ୍ୱ ବା ମୃତ୍ୟୁହୀନତା ନିର୍ଭୟତା ଏବଂ ଜରାବ୍ୟାଧି ଆତଙ୍କରୁ ମୁକ୍ତି କେବଳ ଜଳାକାଶରୁ ଉର୍ଦ୍ଧ୍ୱରେ ଥିବା ଭୌତିକ ଆବରଣର ବହୁ ଉର୍ଦ୍ଧ୍ୱରେ ଥିବା ଅପ୍ରାକୃତ ଧାମ ବା ଭଗବତ ସାମ୍ରାଜ୍ୟରେ ସମ୍ଭବପର ପ୍ରାପ୍ତ ହୋଇପାରେ। ଏସବୁ ଅଧ୍ୟାୟ ମୂର୍ଦ୍ଧସୁ ଅର୍ଥାତ୍ ଭୌତିକ ଆବରଣର ଉର୍ଦ୍ଧ୍ୱରେ ହିଁ ମିଳେ ଏବଂ ଦ୍ୱିତୀୟ ଷଷ୍ଠ ଅଧ୍ୟାୟ ଏ ଅଧ୍ୟାୟର ଶୀର୍ଷକ ହେଉଛି ପୁରୁଷ ସୁପ୍ତ ପ୍ରତିପାଦନ। ତେଣୁ ଏ ଯେତେବେଳେ ବ୍ରହ୍ମାଙ୍କୁ ପ୍ରଶ୍ନ ପଚାରୁଛନ୍ତି ନାରଦ ଜଣେ ଭଗବାନଙ୍କର ଅବତାର ଭକ୍ତି ଶକ୍ତିର ଅବତାର ଏବଂ ବ୍ରହ୍ମା ମଧ୍ୟ ଜଣେ ଭଗବାନଙ୍କର ଅବତାର ଯିଏକି ଭଗବାନଙ୍କର ଗୁଣ ଅବତାର ରଜଗୁଣର ଅବତାର ବ୍ରହ୍ମା। ତେଣୁ ଭଗବାନଙ୍କର ଅବତାରମାନେ ମଧ୍ୟ ଏହିଭଳି ଭାବରେ ଭଗବାନଙ୍କ ବିଷୟରେ ଆଲୋଚନା କରନ୍ତି ଅନ୍ୟମାନଙ୍କ କଥା କ'ଣ କହିବା ଭଗବାନ କଥା ଏତେ ଆନନ୍ଦମୟ ସେମାନେ ସେଇଥିରେ ହିଁ ଆନନ୍ଦ ପ୍ରାପ୍ତ ହୁଅନ୍ତି। ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା ନଚିତ ମଦଗତ ପ୍ରାଣ ବୋଧୟନ୍ତ ପରସ୍ପରମ କଥୟନ୍ ତତ୍ସୁନାମ ନିତ୍ୟମ ତୁଷନ୍ତି ଚ ରମନ୍ତି ଚ। ଯେଉଁମାନେ ଚିତ୍ତରେ ଭଗବାନଙ୍କୁ ଧାରଣ କରିଛନ୍ତି ଭଗବାନଙ୍କୁ ସବୁବେଳେ ଚିନ୍ତା କରୁଛନ୍ତି ମଦଗତ ପ୍ରାଣ ଭଗବାନ ପାଇଁ ସେମାନେ ପ୍ରାଣ ପ୍ରଦାନ କରିଦେଇଛନ୍ତି ତେଣୁ ସେମାନେ କେବଳ ଭଗବାନଙ୍କର କଥା ହିଁ ଆଲୋଚନା କରନ୍ତି ଏବଂ ସେଇଥିରେ ସେମାନେ ତୃପ୍ତି ପାଆନ୍ତି ଏବଂ ଆନନ୍ଦ ପ୍ରାପ୍ତ ହୁଅନ୍ତି। ତେଣୁ ଏଠି ଯେଉଁ ନାରଦ ମୁନି ବ୍ରହ୍ମାଙ୍କୁ ପ୍ରଶ୍ନ ପଚାରୁଛନ୍ତି ଭଗବାନଙ୍କର ବିଷୟରେ ଜ୍ଞାନ ଆମେ ପ୍ରାପ୍ତ ହେଉଛେ ସେଇ ପ୍ରଶ୍ନ ଉତ୍ତର ମାଧ୍ୟମରେ ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ ଆମେ ପ୍ରାପ୍ତ ହେଉଛେ। ଭଗବାନ ଶବ୍ଦ ବା ଭଗବାନ ବିଷୟରେ ଜାଣିବା ଏତେ ସହଜ ନୁହଁ ଯେତେ ଜାଣିଲେ ମଧ୍ୟ ଜଣେ କହିପାରିବ ନାହିଁ ଯେ ମୁଁ ଭଗବାନଙ୍କୁ ପୂର୍ଣ୍ଣ ରୂପେ ଜାଣିଗଲି। ବ୍ରହ୍ମା ସେ କଥା କହିବେ ଏଇ ଅଧ୍ୟାୟରେ କହିବେ ତାଙ୍କୁ ଆମେ ତତ୍ତ୍ୱରେ ଜାଣିପାରୁନାହୁଁ ନ ଜାଣୁ ବିନ୍ଦୁ ତତ୍ତ୍ୱେ ନା ତସ୍ମୈ ଭଗବତୀ ନୁହଁ ତାଙ୍କୁ ଖାଲି ତାଙ୍କର ଗୁଣକର୍ମ ଇତ୍ୟାଦି ଆମେ ଆଲୋଚନା କରୁଛୁ ସିନା କିନ୍ତୁ ତାଙ୍କୁ ତତ୍ତ୍ୱରେ ଆମେ ଜାଣିପାରୁନାହୁଁ। ତେଣୁ ଯାହା ହଉ ସବୁକିଛିର ମୂଳ ହେଉଛନ୍ତି ସେଇ ଭଗବାନ। ନାରଦ ପ୍ରଶ୍ନ ପଚାରିଥିଲେ ଆପଣ ତ ସୃଷ୍ଟିକର୍ତ୍ତା ଆପଣ ପୁଣି କାହାକୁ ଧ୍ୟାନ କରୁଛନ୍ତି? ତେଣୁ ସେ ପ୍ରଶ୍ନର ଉତ୍ତରରେ ବ୍ରହ୍ମା ଏକଥା କହୁଛନ୍ତି, ପ୍ରକୃତରେ ଭଗବାନ ହିଁ ସବୁ ସୃଷ୍ଟିର ମୂଳ। କହିଲେ ବ୍ରହ୍ମା କହିବେ, ମୁଁ ଯେଉଁ ସୃଷ୍ଟି କରୁଛି ମୁଁ ତାଙ୍କ ଦ୍ୱାରା ନିଯୁକ୍ତ ହେଇଛି। ଯେଉଁମାନେ ଶହେ ଜନ୍ମ ଧରି ନିଜର ସ୍ୱଧର୍ମକୁ ପାଳନ କରିବେ ସେମାନେ ଏ ବ୍ରହ୍ମ ପଦ ପ୍ରାପ୍ତ ହେବେ। ଯେମିତି ଆମର ସରକାରଙ୍କର ନିୟମ ସବୁ ରହିଛି, ଜଣେ IAS ହେବ ତା'ର ଏଇ ଯୋଗ୍ୟତା ଥିବା ଦରକାର। ସେହିଭଳି ଭାବରେ ଜଣେ ବ୍ରହ୍ମା କେତେବେଳେ ହେବେ ନା, ଜଣେ ଯଦି ଶହେ ଜନ୍ମ ଧରି ସ୍ୱଧର୍ମକୁ ପାଳନ କରିବେ, ସ୍ୱଧର୍ମନିଷ୍ଠ ସତଧର୍ମ ବି କୁମାର, ଶହେ ଜନ୍ମ ଧରି ସ୍ୱଧର୍ମ ପାଳନ କଲେ ତାହେଲେ ସେ ବ୍ରହ୍ମା ପଦ ପ୍ରାପ୍ତ ହୁଅନ୍ତି। ତେଣୁ ଜଣେ ଜୀବ ବ୍ରହ୍ମା ମଧ୍ୟ ହେଇପାରିବେ। କିନ୍ତୁ ଯେଉଁ କଳ୍ପରେ ଯେଉଁ ସୃଷ୍ଟିରେ ଏଭଳି ଉପଯୁକ୍ତ ଜୀବ ମିଳନ୍ତି ନାହିଁ, ସେହି ସମୟରେ ଭଗବାନ ସ୍ୱୟଂ ବ୍ରହ୍ମା ରୂପରେ ଅବତାର ଗ୍ରହଣ କରନ୍ତି। ତେଣୁ ଏ ବ୍ରହ୍ମା ଇଏ ହେଉଛନ୍ତି ଆମର ସମ୍ପ୍ରଦାୟରେ ଇଏ ହେଉଛନ୍ତି ମୂଳ ଗୁରୁ, ଜଗତ ଗୁରୁ। ତେଣୁ ଯଦିଓ ସେ ଜଗତ ଗୁରୁ, କିନ୍ତୁ ସିଏ କହୁଛନ୍ତି ପ୍ରଭୁ ଜନ୍ମାୟା ଦୁର୍ଜୟା ମାଂ ବଦନ୍ତି ଜଗତ ଗୁରୁ। ପ୍ରକୃତରେ ସିଏ ନିଜେ ଜଗତ ଗୁରୁ ବୋଲି ଗ୍ରହଣ କରୁନାହାନ୍ତି, ସିଏ ଉପାଧିକୁ ଗ୍ରହଣ କରୁନାହାନ୍ତି। ସେ କହୁଛନ୍ତି ପ୍ରକୃତରେ ଜଗତ ଗୁରୁ ହେଉଛନ୍ତି ଭଗବାନ କୃଷ୍ଣଙ୍କ ବନ୍ଦେ ଜଗତ ଗୁରୁ, କୃଷ୍ଣ ହେଉଛନ୍ତି ଜଗତ ଗୁରୁ। କିନ୍ତୁ ତାଙ୍କ ସେହି ପରମ୍ପରାରେ, ଭଗବାନଙ୍କ ପରମ୍ପରାରେ, ସେ ଗୁରୁ ଶିଷ୍ୟ ପରମ୍ପରାରେ ଆମର ଏ ଯେଉଁ ସମ୍ପ୍ରଦାୟ ରହିଛି, ଇଏ ହେଉଛି ବ୍ରହ୍ମ ମାଧ୍ୟ ସମ୍ପ୍ରଦାୟ। ବ୍ରହ୍ମା ହେଉଛନ୍ତି ଆଦି ଗୁରୁ, ଜଗତ ଗୁରୁ। ତେନେ ବ୍ରହ୍ମ ହୃଦୟ ଯା ଆଦି କବୟେ ବୋଲି କୁହାଯାଇଛି ଭାଗବତମର ପ୍ରଥମ ଶ୍ଳୋକରେ ଏକଥା କୁହାଯାଉଛନ୍ତି। ସେ ହେଉଛନ୍ତି ଆଦି କବି ବା ଆଦି ଗୁରୁ ସିଏ। ତେଣୁ ସେ ଜାଣନ୍ତି, ପ୍ରକୃତ ତତ୍ତ୍ୱ ଜାଣନ୍ତି, ପ୍ରକୃତ ସୃଷ୍ଟିକତା ସବୁକିଛିର ମୂଳ ହେଉଛନ୍ତି ଭଗବାନ କୃଷ୍ଣ, କୃଷ୍ଣସ୍ତୁ ଭଗବାନ ସ୍ୱୟଂ। ବ୍ରହ୍ମ ସଂହିତାରେ ବ୍ରହ୍ମା ରଚନା କରିବେ, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣ। ଏ ଭୌତିକ ଜଗତରେ ଆମେ ଯାହା ଦେଖୁଛେ ସେସବୁର ଗୋଟେ କାରଣ ରହିଛି, ବିନା କାରଣ କିନ୍ତୁ ସବୁ କାରଣର ଗୋଟେ କାରଣ, ସବୁ କାର୍ଯ୍ୟର ଗୋଟେ କାରଣ ରହିଛି। କିନ୍ତୁ ଭଗବାନ ବିଷୟରେ କୁହାଯାଏ ନ ତସ୍ୟ କାର୍ଯ୍ୟ କାରଣ, ତାଙ୍କର କାର୍ଯ୍ୟ କାରଣ ନାହିଁ। ଯେମିତି ଉଦାହରଣ ସ୍ୱରୂପ ଆମେ ଜନ୍ମ ହେଉଛେ, ଆମର ଜନ୍ମର କାରଣ ହେଉଛନ୍ତି ଆମର ପିତାମାତା, ଆମର ପିତାମାତାଙ୍କର ଜନ୍ମର କାରଣ ତାଙ୍କର ପିତାମାତା। ଏଇଭଳି ଭାବରେ ଏଇ କାରଣ ସବୁ ରହିଛି, ସବୁ କିଛିର କାରଣ ରହିଛି। କିନ୍ତୁ ମୂଳ କାରଣକୁ ଯଦି ଆମେ ପହଞ୍ଚିବା ତାହେଲେ ସେ ମୂଳ କାରଣ ହେଉଛନ୍ତି ଭଗବାନ କୃଷ୍ଣ। ସର୍ବକାରଣ କାରଣ, ତାଙ୍କର ଆଉ କେହି କାରଣ ନାହାନ୍ତି। ତେଣୁ ଯାହା ଯେଉଁଠି ଆମେ ବୁଝିବା ଯେ ତାଙ୍କର ଆଉ କେହି କାରଣ ନାହାନ୍ତି, ସିଏ ସର୍ବକାରଣର କାରଣ, ସିଏ ହେଉଛନ୍ତି ଭଗବାନ, ସିଏ ହେଉଛନ୍ତି ଭଗବାନ କୃଷ୍ଣ। ତେଣୁ ବ୍ରହ୍ମା ନାରଦ ମୁନି, ତାଙ୍କର ନାରଦ ହେଉଛନ୍ତି ତାଙ୍କର ପୁତ୍ର। ତେଣୁ ନାରଦଙ୍କ ପ୍ରଶ୍ନର ଉତ୍ତରରେ ବ୍ରହ୍ମା ଏକଥା ସବୁ କହୁଛନ୍ତି। ତେଣୁ ଏ ଶ୍ଳୋକରେ କହୁଛନ୍ତି ଯେ ଏ ଯେଉଁ ଯେତେ ସର୍ବଭୂତାନି ଯେତେ ଜୀବ ଅଛନ୍ତି, ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି 84 ଲକ୍ଷ ପ୍ରକାର ଜୀବ ଅଛନ୍ତି। ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, ଜଳଜା 9 ଲକ୍ଷାଣି, କୃମେୟ ରୁଦ୍ର ସଂଖ୍ୟକ, ତାବରା 20 ଲକ୍ଷଟି, ପକ୍ଷିଣାଙ୍ଗ 10 ଲକ୍ଷାଣି, 30 ଲକ୍ଷାଣି ପଶବ ଏବଂ 4 ଲକ୍ଷାଣି ମାନବ। 9 ଲକ୍ଷ ପ୍ରକାର ଜଳଜୀବ ଅଛନ୍ତି, 20 ଲକ୍ଷ ପ୍ରକାର ସ୍ଥାବର ବା ଗଛଲତା ବୃକ୍ଷ ଇତ୍ୟାଦି ସ୍ଥାବର ଜୀବ ଅଛନ୍ତି, 11 ଲକ୍ଷ ପ୍ରକାର କୃମି ଛୋଟ ଛୋଟ କୀଟ ପତଙ୍ଗ ଇତ୍ୟାଦି 11 ଲକ୍ଷ ପ୍ରକାର ରହିଛନ୍ତି କୃମି କୀଟ ଇତ୍ୟାଦି, ଏବଂ 10 ଲକ୍ଷ ପକ୍ଷୀ ଅଛନ୍ତି, ଏବଂ 30 ଲକ୍ଷ ପଶୁ ଅଛନ୍ତି, ଏବଂ 4 ଲକ୍ଷ ମନୁଷ୍ୟ। ତେଣୁ ଏଇ ସର୍ବଭୂତ ଏଇ 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, ଏମାନେ ପାଦେଷୁ
ଭଗବାନଙ୍କର ସମଗ୍ର ସୃଷ୍ଟିର ଏକ ପାଦ, ସମଗ୍ର ସୃଷ୍ଟିର ଏକ ପାଦ ବା ଚାରି ଭାଗରୁ ଭାଗେ ଏସବୁ ଭୌତିକ ଜଗତ। ଏତେ ଯେଉଁ ଜୀବ ଅଛନ୍ତି, ଅସଂଖ୍ୟ ଜୀବ ଅଛନ୍ତି, ଖାଲି ଯେ ଗୋଟିଏ ବ୍ରହ୍ମାଣ୍ଡ ଅଛି ତା ନୁହଁ, ଏଇଭଳି ଭାବରେ ଅନେକ ବିଶ୍ୱ ବ୍ରହ୍ମାଣ୍ଡ ରହିଛି। ଥରେ ବ୍ରହ୍ମା ଏ ଭୌତିକ ଜଗତର ସର୍ବୋଚ୍ଚ ଜୀବ ହେଉଛନ୍ତି ବ୍ରହ୍ମା, ଏକ ବ୍ରହ୍ମା ଦ୍ୱିତୀୟ ନାସ୍ତି, ଆଉ କିଏ ଦ୍ୱିତୀୟ ଦୁଇଟି ବ୍ରହ୍ମା ନାହାନ୍ତି ଏ ଭୌତିକ ବ୍ରହ୍ମାଣ୍ଡରେ। ଏ ଚତୁର୍ମୁଖୀ ବ୍ରହ୍ମା ତାଙ୍କର ଚାରୋଟି ମୁଖ ରହିଛି, ତେଣୁ ସେ ଥରେ ଗଲେ ଦ୍ୱାରକାରେ ଭଗବାନଙ୍କ ଲୀଳା ଚାଲିଛି, ତେଣୁ ସେଠି ଗଲେ ଭଗବାନ ଦର୍ଶନ କରିବା ପାଇଁ, ଭଗବାନ ପ୍ରଣାମ ଜଣାଇବା ପାଇଁ। କିନ୍ତୁ ତାଙ୍କର ମଧ୍ୟ ଟିକିଏ ଗର୍ବ ହୋଇଯାଇଥିଲା ବ୍ରହ୍ମାଙ୍କର, ଏକ ବ୍ରହ୍ମା ଆଉ କେହି ନାହାନ୍ତି, ଦ୍ୱିତୀୟ ବ୍ରହ୍ମା ନାହାନ୍ତି। ତେଣୁ ସେ ଯାଇ ଯେତେବେଳେ ସେ ଦ୍ୱାରରେ ଦ୍ୱାରପାଳ ଅଛନ୍ତି ତାଙ୍କୁ ଖବର ଦେଲେ ଯେ ମୁଁ ବ୍ରହ୍ମା ଆସିଛି, ଟିକିଏ ଦର୍ଶନ କରିବି ଭଗବାନଙ୍କୁ। ଭଗବାନ ଜାଣିପାରିଲେ ବ୍ରହ୍ମାଙ୍କର ମନର କଥା, ତାଙ୍କର ଟିକିଏ ଗର୍ବ ଆସିଯାଇଛି, ତେଣୁ ସିଏ ପଚାରିଲେ ଦ୍ୱାରପାଳକୁ, କହିଲେ ଯେ ପଚାର କେଉଁ ବ୍ରହ୍ମା, କେଉଁ ବ୍ରହ୍ମା ଆସିଛନ୍ତି। ବ୍ରହ୍ମା ଯେତେବେଳେ କଥା ଶୁଣିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ, କହିଲେ ବ୍ରହ୍ମା କ'ଣ ଦୁଇ ଜଣ ଅଛନ୍ତି ନା, ମୁଁ କହିବି ଅମକ ପ୍ରଥମ ଏକ ନମ୍ବର ବ୍ରହ୍ମା ଆସିଛି, ବ୍ରହ୍ମା ତ ଜଣେ। କିନ୍ତୁ ଭଗବାନ ଯେତେବେଳେ ପ୍ରଶ୍ନ ପଚାରିଲେ ସେ ବାଧ୍ୟ ହୋଇକି କହିଲେ, କହିଲେ କହିବେ କାହାର ପୁଅ ଆଉ ସେ କହିବେ, ସେ ଭଗବାନଙ୍କର ସେ ପୁଅ। କିନ୍ତୁ ସେ ତାଙ୍କର ଆଇଡ଼େଣ୍ଟିଟି ଦେଲେ, ତାଙ୍କର ଯେଉଁ ପରିଚୟ ଦେଲେ, ମୁଁ ଚାରି କୁମାରଙ୍କର ପିତା ଆସିଛି। ଚାରି କୁମାର ହେଉଛନ୍ତି ସନକ, ସନାତନ, ସନନ୍ଦନ, ସନତ କୁମାର। ଏ ଚାରି କୁମାର ହେଉଛନ୍ତି ବ୍ରହ୍ମାଙ୍କର ପ୍ରଥମ ପୁତ୍ର, ଚାରି ପୁତ୍ର। ତେଣୁ ସେ ଦ୍ୱାରପାଳ ହାତରେ ଖବର ଦେଲେ ଯେ ମୁଁ ସେ ଚାରି କୁମାରଙ୍କର ପିତା, ଚତୁର୍ମୁଖୀ ବ୍ରହ୍ମା ଆସିଛି, ତେଣୁ ତାଙ୍କୁ ଅନୁମତି ମିଳିଲା ଭିତରୁ। ତେଣୁ ଯେତେବେଳେ ଅନୁମତି ମିଳିଲା, ତାଙ୍କର ପ୍ରଥମ ପ୍ରଶ୍ନ ହେବ ଯେ ସିଏ ପଚାରିବେ ଭଗବାନଙ୍କୁ ଯେ କାହିଁକି ଭଗବାନ ଏଭଳି ପ୍ରଶ୍ନ ପଚାରିଲେ, ଆଉ କିଏ ବ୍ରହ୍ମା ଅଛନ୍ତି ନା କ'ଣ। କିନ୍ତୁ ବ୍ରହ୍ମାଙ୍କୁ ପ୍ରଶ୍ନ ପଚାରିବାକୁ ପଡ଼ିଲା ନାହିଁ। ଭଗବତ ଗୀତାରେ ଆପଣମାନେ ଦେଖିବେ ଭଗବାନ କେତୋଟି କେତେ ସମୟରେ ଅର୍ଜୁନ ପ୍ରଶ୍ନ ପଚାରିଛନ୍ତି, ଭଗବାନ ତା'ର ଉତ୍ତର ଦେଇଛନ୍ତି। କିନ୍ତୁ କେତେ ସମୟରେ ଅର୍ଜୁନଙ୍କର ମନର ଭାବ ଜାଣି ଭଗବାନ ସେ କଥାକୁ କହିଦେଇଛନ୍ତି, ସେ ପ୍ରଶ୍ନର ଉତ୍ତର ଦେଇଦେଇଛନ୍ତି। ଅର୍ଜୁନ ନ ପଚାରିଲେ ମଧ୍ୟ ତାଙ୍କର ମନର ଭାବକୁ ବୁଝି ଭଗବାନ କହିଦେଉଛନ୍ତି। ଯେମିତି ଆମେ ଦେଖିବା, ଉଦାହରଣ ସ୍ୱରୂପ ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଭଗବାନ ଦୈବ୍ୟ ଅସୁର ବିଭାଗ ବିଷୟରେ କହୁଛନ୍ତି। ତେଣୁ ଅସୁର ବିଭାଗ ବିଷୟରେ କହିଲେ ଅର୍ଜୁନ ଚିନ୍ତା କରୁଛନ୍ତି, ମୁଁ ଅସୁର ନା ଦେବତା, ମୋର ଅସୁର ଗୁଣ ନା ଦେବଗୁଣ ରହିଛି। ଦାମ୍ଭୋ ଦର୍ପୋ ଅଭିମାନଶ୍ଚ କ୍ରୋଧ ପାରୁଷ୍ୟମେବ ଚ ଅଜ୍ଞାନ ଚାବି ଆଦର୍ଶ ପାର୍ଥ ସମ୍ପଦ ମାସୁରୀ। ଏସବୁ ଅସୁର ସମ୍ପଦ, ଦମ୍ଭ ଦର୍ପ ଅଭିମାନ ଇତ୍ୟାଦି। ଅର୍ଜୁନ ଚିନ୍ତା କରୁଛନ୍ତି, ମୋର ପ୍ରକୃତିରେ ଦୈବ ଗୁଣ ଅଛି ନା ଅସୁର ଗୁଣ, ମୁଁ ପ୍ରକୃତିରେ ଅସୁର। କିନ୍ତୁ ଭଗବାନ ଜାଣିପାରିଲେ, ସେ ପ୍ରଶ୍ନ ନ ପଚାରିଲେ ମଧ୍ୟ ଭଗବାନ କହିଲେ, ମା ସୂଚ ସମ୍ପଦମ ଦୈବୀ ଅଭିଜାତ ସେ ଭାରତ। ଏ ଅର୍ଜୁନ ତୁମେ ସୂଚନା କର ନା, ତୁମର ପ୍ରକୃତ ଦୈବ ଗୁଣ ସବୁ ରହିଛି, ତୁମର କୌଣସି ଅସୁର ଗୁଣ ନାହିଁ। ଭଗବାନ ସମସ୍ତଙ୍କର ମନର କଥା ଜାଣିପାରନ୍ତି, ଅନ୍ତର୍ଯ୍ୟାମୀ ସିଏ ଅନ୍ତରରେ ରହିଛନ୍ତି, ଭଗବାନ ଜାଣିପାରନ୍ତି ସମସ୍ତ ଅନ୍ତରର କଥା। ତେଣୁ ବ୍ରହ୍ମା ପ୍ରଶ୍ନ ପଚାରିବା ପୂର୍ବରୁ ଭଗବାନ ତାର ପ୍ରଶ୍ନର ଉତ୍ତର ଦେଇଦେଲେ, ଖାଲି କଥାରେ କହିଲେନି, କାର୍ଯ୍ୟରେ ଦେଖାଇଦେଲେ। ଏହି ପ୍ରସଙ୍ଗରେ ଆମର କହୁଥିଲେ ସଚ୍ଚିନାନନ୍ଦ ପ୍ରଭୁ କହୁଥିଲେ, ପ୍ରଭୁପାଦ ମହାରାଜ ଆସିଥିଲେ ଭାରତ, ଆମର ଭୁବନେଶ୍ୱରକୁ ଆସିଥିଲେ 1977 ମସିହାରେ। ସେହି ସମୟରେ ତାଙ୍କ ପାଖରେ ସବୁ ବହୁତ ଫରେନ୍ ଡିବୋଟିମାନେ ସବୁ ଥିଲେ, ଏସବୁ ତାଙ୍କର ଆଲୋଚନା ସବୁ ଚାଲିଥିଲା। ଜଣେ ଭକ୍ତ ଆସିଲେ, ସିଏ ବହୁ ବର୍ଷ ହେଲାଣି ଗୋଟିଏ ପ୍ରଶ୍ନର ଉତ୍ତର ଖୋଜୁଥିଲେ, ସମସ୍ତ ବିଭିନ୍ନ ଧର୍ମନେତା ଅନୁପକୁ ସବୁ ଯାଇଥିଲେ, କିନ୍ତୁ କେହି ତାଙ୍କର ପ୍ରଶ୍ନର ଉତ୍ତର ଠିକ୍ ଭାବରେ ଦେଇପାରିଲେନି, ତାଙ୍କ ସନ୍ତୋଷ ସେ ପ୍ରାପ୍ତ ହୋଇପାରିଲେ ନାହିଁ। ତେଣୁ ଆଜି ସେଇଦିନ ସେ ଆସିଥିଲେ ପ୍ରଭୁପାଦଙ୍କୁ ସେ ପ୍ରଶ୍ନଟି ପଚାରିବେ। ତେଣୁ ପ୍ରଭୁପାଦ ସେ ତାଙ୍କର ଆଲୋଚନା ଚାଲିଥିଲା, ଭାଗବତ ଆଲୋଚନା ଚାଲିଥିଲା, ଏଇଭଳି ଭାବରେ ଆଲୋଚନା ଚାଲୁଥିଲା ସମୟରେ ସେ ତାଙ୍କୁ ଯେତେବେଳେ ଦେଖିଲେ, ସାଙ୍ଗେ ସାଙ୍ଗେ ହଠାତ୍ ପ୍ରସଙ୍ଗ ବଦଳେଇ ଦେଲେ, କହିଲେ ଯାଅ ଚୈତନ୍ୟ ଚରିତାମୃତ ଆଣିବ। ଚୈତନ୍ୟ ଚରିତାମୃତ ବହି ଆସିଲା, ସେ ଗୋଟେ ଚୈତନ୍ୟ ଚରିତାମୃତରୁ ଗୋଟିଏ ପ୍ରେୟାର ପାଠ କଲେ। ସେ ଯେଉଁ ପୂଜାଟି ପାଠ କଲେ ସେ ପୂଜା ଦ୍ୱାରା ତାଙ୍କର ପ୍ରଶ୍ନର ସମାଧାନ ହୋଇଗଲା। ଯେଉଁ ପ୍ରଶ୍ନର ଉତ୍ତର ସେ ପାଇପାରୁନଥିଲେ ବହୁତ ଲୋକଙ୍କୁ ପଚାରିଥିଲେ, ବହୁତ ଧର୍ମନେତାଙ୍କୁ ପଚାରିଥିଲେ, ଗୁରୁମାନେ ବହୁତ ଗୁରୁମାନଙ୍କୁ ପଚାରିଥିଲେ, କିନ୍ତୁ ଆଙ୍କୁ ପ୍ରଶ୍ନ ନ ପଚାରି ମଧ୍ୟ ସେ ପ୍ରଶ୍ନର ଉତ୍ତର ଦେଇଦେଲେ। ତେଣୁ ସେ ସଚ୍ଚିନନ୍ଦନ ପ୍ରଭୁ କହୁଥିଲେ ପ୍ରକୃତରେ ଇଏ ହେଉଛନ୍ତି ସ୍ୱୟଂ ଭଗବାନ, ଅନ୍ତର୍ଯ୍ୟାମୀ, ସବୁ ଜାଣିପାରନ୍ତି, ଏଇଭଳିଆ କହିଥିଲେ। ତେଣୁ ଭଗବାନ ସବୁ ଜାଣିପାରନ୍ତି, ତେଣୁ ବ୍ରହ୍ମାଙ୍କର ହୃଦୟର କଥାକୁ ଜାଣି, ବ୍ରହ୍ମା ତାଙ୍କର ପୁତ୍ର, ତାଙ୍କର ଇଏକୁ ଜାଣି, ତାଙ୍କର ମନୋଭାବକୁ ଜାଣି ସେ ସମସ୍ତ ବ୍ରହ୍ମାଙ୍କୁ ବୁଲେଇଦେଲେ। ଯେତେ ବ୍ରହ୍ମାଣ୍ଡ ଅଛି, ଇଏ ଚତୁର୍ମୁଖୀ ବ୍ରହ୍ମାଣ୍ଡ, ମାନେ ଏଇ ଯେଉଁ ବ୍ରହ୍ମାଣ୍ଡ, ଇଏ ହେଉଛି 50 କୋଟି ଯୋଜନ, 50 କୋଟି ଯୋଜନ ଅର୍ଥାତ୍ 400 କୋଟି ମାଇଲ, 400 କୋଟି ମାଇଲ ହେଉଛି ଏ ଭୌତିକ ଜଗତର ବିସ୍ତାର। ତେଣୁ ଇଏ ହେଉଛି ସବୁଠାରୁ ଛୋଟ ବ୍ରହ୍ମାଣ୍ଡ, 400 କୋଟି ମାଇଲର ବ୍ରହ୍ମାଣ୍ଡ ଇଏ ହେଉଛି ସବୁଠାରୁ ଛୋଟ। ସେଇଥିପାଇଁ ଆମର ବ୍ରହ୍ମାଙ୍କର 4ଟି ମୁଖ ରହିଛି, କିନ୍ତୁ ଆହୁରି ଯେଉଁ ସବୁ ବ୍ରହ୍ମାଣ୍ଡ ରହିଛି ଆହୁରି ଅଧିକ ବିସ୍ତାର ସବୁ ରହିଛି। କାହାର 10ମୁଖ ବ୍ରହ୍ମା କେଉଁ ବ୍ରହ୍ମାଣ୍ଡରେ ଅଛନ୍ତି, କେଉଁଠି 100ମୁଖ ବ୍ରହ୍ମା, କେଉଁଠି 1000ମୁଖ ବ୍ରହ୍ମା, କେଉଁଠି 10,000ମୁଖ ମୁଖା ବ୍ରହ୍ମା, ଏଇଭଳି ଭାବରେ ସବୁ ଆସି ପହଞ୍ଚିଗଲେ। ଭଗବାନ ତାଙ୍କୁ ସ୍ମରଣ କଲେ, ସେମାନେ ଆସି ପହଞ୍ଚିଗଲେ। ଆମର ଯେଉଁ ଫୋନ୍ କଲେ ଆମେ କଥା ହେଉଛେ, କିନ୍ତୁ ଭଗବାନଙ୍କର ଫୋନ୍ କରିବା ଦରକାର ନାହିଁ। ଭଗବାନ ଚିନ୍ତା କରିଦେଲେ ସମସ୍ତେ ଜାଣିବେ ଭଗବାନ ହୃଦୟରେ ରହିଛନ୍ତି, ହୃଦୟରେ ସ୍ମରଣ ଦେବେ। ତେଣୁ ସବୁ ବ୍ରହ୍ମା ଆସି ଭଗବାନଙ୍କୁ ପ୍ରଣାମ ଜଣାଇ ତାଙ୍କୁ ପ୍ରଣାମ କରି ଚାଲିଯାଉଛନ୍ତି। ଇଏ ବ୍ରହ୍ମାଙ୍କୁ ସେ ଦେଖିପାରୁନାହାନ୍ତି, କିନ୍ତୁ ଇଏ ଯେଉଁ ଆମର ଚତୁର୍ମୁଖୀ ବ୍ରହ୍ମା ସେମାନଙ୍କୁ ସବୁ ଦେଖୁଛନ୍ତି। ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି, ଗୋଟେ ହାତୀ ପାଖରେ ଗୋଟେ ମଶାଟେ ରହିଲେ ଯେଉଁଭଳି ଭାବରେ ଦେଖାଯିବ, ସେଇଭଳି ଭାବରେ ଏ ଚତୁର୍ମୁଖ ବ୍ରହ୍ମାଙ୍କର ଅବସ୍ଥା। ତେଣୁ ଏଇଭଳି ଭାବରେ ସମସ୍ତ ବ୍ରହ୍ମା ଆସି ଭଗବାନ ପାଦପଦ୍ମରେ ପ୍ରଣାମ ଜଣାଇ ଭଗବାନ ତାଙ୍କୁ ପଚାରିଲେ ସବୁ ପ୍ରଶ୍ନ, ସବୁ କେମିତି କ'ଣ ତୁମର ଚାଲିଛି, ବ୍ରହ୍ମାଣ୍ଡ କିଭଳି ଚାଲିଛି, ଏଇଭଳି ଭାବରେ ତାଙ୍କୁ ବିଦାୟ ଦେଲେ। ତାପରେ ବ୍ରହ୍ମା ଜାଣିଲେ ପ୍ରକୃତରେ କାହିଁକି ପ୍ରଭୁ ଭଗବାନ ପଚାରିଲେ କେତେ ଜଣ କେଉଁ ବ୍ରହ୍ମା ଆସିଛନ୍ତି। ତେଣୁ ଏ ଯେଉଁ ବ୍ରହ୍ମାଣ୍ଡ ସବୁ ରହିଛି, ଏ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ଗୋଟେ ନୁହଁ କି ଦୁଇଟା ନୁହଁ, ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି। କଥା ସରିଲା ପରେ ତେଣୁ ଏ ଯେଉଁ 14ଟି ଏଇ ଯେଉଁ ବ୍ରହ୍ମାଣ୍ଡ ଚତୁର୍ମୁଖୀ ବ୍ରହ୍ମାଙ୍କର ବ୍ରହ୍ମାଣ୍ଡ, ଇଏ ଆକୁ ସେ ଯେଉଁ କେମିତି ଜାହାତ ହେଇଛନ୍ତି ବ୍ରହ୍ମା ନା, ଏ ଯେଉଁ ଗର୍ଭଦେବ ସାଇ ବିଷ୍ଣୁ ଅଛନ୍ତି ଏ ଭୌତିକ ଜଗତରେ, ତାଙ୍କର ନାଭିରୁ ଗୋଟେ ପଦ୍ମ ବାହାରିଛି, ଯେଉଁ ପଦ୍ମରେ ଏ ବ୍ରହ୍ମା ଜାହାତ ହେଇଛନ୍ତି। ତେଣୁ ତାଙ୍କୁ ପଦ୍ମଜନୀ ବୋଲି କୁହାଯାଏ ବ୍ରହ୍ମାଙ୍କୁ, ବା ତାଙ୍କୁ ସ୍ୱୟଂଭୂ ମଧ୍ୟ କୁହାଯାଏ। ସେ କୌଣସି ମାତାଙ୍କର ଗର୍ଭରୁ ଆସିନାହାନ୍ତି, ସ୍ୱୟଂ ଜାହାତ ହେଇଛନ୍ତି, ସେଥିପାଇଁ ସ୍ୱୟଂଭୂ ସେ ବ୍ରହ୍ମା। ତେଣୁ ସେ ଯେଉଁ ପଦ୍ମନାଳରେ ସେ ତ ଜାଣିପାରିଲେନି ପ୍ରଥମେ କିଏ, ଏସବୁ ବର୍ଣ୍ଣନା କରାଯାଇଛି ଏବଂ ତୃତୀୟ ସ୍କନ୍ଧରେ ମଧ୍ୟ ବର୍ଣ୍ଣନା କରାଯିବ। ତେଣୁ ବହୁତ ବର୍ଷ କାଳ ସେ ଯେଉଁ ଗର୍ଭଦକ ଜଳରେ ପ୍ରବେଶ କରି ଯେତେବେଳେ ସେ କିଛି ଜାଣିପାରିଲେ ନାହିଁ, ସେତେବେଳେ ସେ ପୁଣି ଆସିଲେ ସେ ପଦ୍ମ ଉପରେ ପୁଣି ନିଜକୁ ଅବସ୍ଥାନ କଲେ ଏବଂ ତାପରେ ତାଙ୍କୁ 2ଟି ଶବ୍ଦ ଶୁଭିଲା, 2ଟି ଅକ୍ଷର ତ ଏବଂ ପ, 16 ଏବଂ 21ତମ ଅକ୍ଷର ସ୍ପର୍ଶ ବର୍ଣ୍ଣର 16 ଏବଂ 21ତମ ଅକ୍ଷର ତ ଏବଂ ପ 2ଥର ଉଚ୍ଚାର ଦେଇକି ଶୁଭିଲା, ତପ ତପ ଏଇ ଶୁଭିଲା। ତେଣୁ ବ୍ରହ୍ମା ତପସ୍ୟା କଲେ, ବହୁତ ବର୍ଷ କାଳ ତପସ୍ୟା କଲା ପରେ ଭଗବାନ ତାଙ୍କୁ ଜ୍ଞାନ ଦେଇଛନ୍ତି, ଯେଉଁ ଜ୍ଞାନ ମାଧ୍ୟମରେ ସେ ବିଶ୍ୱକୁ ସୃଷ୍ଟି କରୁଛନ୍ତି। ସେ ଯେଉଁ ପଦ୍ମନାଳରେ ସେ ଜାତ ହେଇଥିଲେ ତାକୁ 3 ଭାଗରେ ବିଭକ୍ତ କଲେ, ସେଥିପାଇଁ କୁହାଯାଉଛି ଏଠି ତ୍ରିମୂର୍ଣ୍ଣ 3 ଭାଗରେ ବିଭକ୍ତ କରିଦେଇଛନ୍ତି। ଇଏ ହେଉଛି ମର୍ତ୍ତ୍ୟଲୋକ, ଆଉ ଉପରେ ହେଉଛି ସ୍ୱର୍ଗଲୋକ, ଆଉ ତଳେ ହେଉଛି ପାତାଳ ଲୋକ। ପୁଣି ତାକୁ ଆହୁରି 14 ଭାଗରେ ବିଭକ୍ତ କଲେ, 14ଟି ବ୍ରହ୍ମାଣ୍ଡ 14ଟି ଭୁବନ ରହିଛି, 14ଟି ଲୋକ ରହିଛି ଏ ବ୍ରହ୍ମାଣ୍ଡରେ, 14ଟି ଲୋକ ରହିଛି। ଆମେ ରହିଛେ ମଝିରେ, ଆମେ ରହିଛେ ମର୍ତ୍ତ୍ୟଲୋକ, ଆମେ ଯେଉଁ ଗାୟତ୍ରୀ ଉଚ୍ଚାରଣ କରୁଛେ ଓଂ ଭୂର୍ ଭୁବ ସ୍ୱଃ ଇତ୍ୟାଦି, ଏ ଚତୁର୍ଦ୍ଦଶ ଭୁବନର କଥା ବର୍ଣ୍ଣନା କରାଯାଉଛି। ଏ ଭୂଲୋକ ଉପରେ ଭୂବଲୋକ, ତାପରେ ସ୍ୱର୍ଗଲୋକ, ତାପରେ ମହତ୍ ଲୋକ, ତାପରେ ଜନଲୋକ, ତାପରେ ତପଲୋକ, ଏବଂ ଅନ୍ତିମ ଲୋକ ହେଉଛି ସତ୍ୟଲୋକ ବା ବ୍ରହ୍ମା ଲୋକ, ବ୍ରହ୍ମାଙ୍କର ଲୋକ, ବ୍ରହ୍ମା ଯେଉଁଠି ରହୁଛନ୍ତି। ତେଣୁ ସେହିଭଳି ଭାବରେ ଆ ତଳେ ଆହୁରି 7ଟି ଲୋକ ରହିଛି, ସେ କ'ଣ କ'ଣ ନା ଅତଳ, ବିତଳ, ସୁତଳ, ତଳାତଳ, ମୈତଳ ରସାତଳ ଏବଂ ପାତାଳ ଏଇ 14 ଭୁବନକୁ ନେଇ 14 ଲୋକକୁ ନେଇ ଏଇ ଭୁବନଟି ସୃଷ୍ଟି ହେଇଛି ଚତୁର୍ଦ୍ଦଶ ଭୁବନ ବୋଲି କୁହାଯାଉଛି 14 ଲୋକ ରହିଛି ଏଠି ତେଣୁ ବ୍ରହ୍ମା କହୁଛନ୍ତି ଏ ଯେଉଁ ଏଇ ସମସ୍ତ ଯେଉଁ ଭୌତିକ ବ୍ରହ୍ମାଙ୍କର ଏଇ ଯେଉଁ ଭୌତିକ ବ୍ରହ୍ମାଣ୍ଡ ଏଇଭଳି ଭାବରେ ଅନେକ ବ୍ରହ୍ମା ରହିଛନ୍ତି ଅନେକ ବ୍ରହ୍ମାଣ୍ଡ ସବୁ ରହିଛି ଏ ସବୁକିଛି ଗୋଟିଏ ପାଦରେ ରହିଛି ସମଗ୍ର ସୃଷ୍ଟିର 4 ଭାଗରୁ ଭାଗେ ଭଗବତ ଗୀତାରେ ମଧ୍ୟ 11 ଅଧ୍ୟାୟରେ ଭଗବାନ ତାଙ୍କର ଯେଉଁ ବିଶ୍ୱରୂପ ଦେଖାଉଛନ୍ତି ସେହି ସମୟରେ ଅର୍ଜୁନକୁ ଅନ୍ତିମରେ କହିବେ 10 ଅଧ୍ୟାୟରେ କହିବେ ବିଭୂତି ଯୋଗ ବିଷୟରେ କହିବେ ଏବେ ଅର୍ଜୁନ ମୁଁ ତୁମକୁ ବିଭୂତି ବିଷୟରେ କ'ଣ କହିବି ଏତିକି ଜାଣି ରଖ ଅଥବା ବହୁନେତେନ କି ଜ୍ଞାନ୍ତେନ ତବା ଅର୍ଜୁନ ବିଷ୍ଟବ୍ୟାହ ମିଦମ୍ କୃଷ୍ଣ ଏକାଂଶେନ ଶ୍ରୀ ଜଗତ ଏ ସମଗ୍ର ବିଭୂତି ବିଷୟରେ ମୁଁ ତୁମକୁ କ'ଣ କହିବି ଯେତେ କହିଲେ ମଧ୍ୟ ସରିବ ନାହିଁ ବିଭୂତି ବିସ୍ତର ମୟା ଭଗବାନଙ୍କର ଶକ୍ତି କେବଳ ଅନଲିମିଟେଡ଼ କହିହେବ ନାହିଁ ଏତିକି ଶକ୍ତି ଭଗବାନଙ୍କର ବୋଲି ଭଗବାନ ନିଜେ କହୁଛନ୍ତି ତେଣୁ ଏତିକି ଜାଣିରଖ ଅର୍ଜୁନ ଏ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ସମଗ୍ର ସୃଷ୍ଟିର 1/4 ଭାଗରେ ରହିଛି ଏକାଂଶେନ ସ୍ଥିତ ଜଗତ ବୋଲି କୁହାଯାଇଛି ତେଣୁ ବ୍ରହ୍ମା ମଧ୍ୟ ସେ କଥା କହୁଛନ୍ତି ପାଦେଷୁ ସର୍ବଭୂତାନି ପୁଂସ ସ୍ଥିତିପଦ ବିଧୁ ଯେତେ ଜୀବ ଅଛନ୍ତି ଏମାନେ ସବୁ ଏଇ ଭୌତିକ ବ୍ରହ୍ମାଣ୍ଡ ଯେଉଁ ରହିଛନ୍ତି ଏ ସମଗ୍ର ସୃଷ୍ଟିର 4 ଭାଗେ ମାତ୍ର ଏମାନେ ସବୁ ବଦ୍ଧ ଜୀବ ଏଇଭଳି ଭାବରେ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି ଏବଂ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡରେ ଅନନ୍ତ କୋଟି ଜୀବ ରହିଛନ୍ତି ସ ଅନନ୍ତାୟ କଳ୍ପତେ ବୋଲି କୁହାଯାଇଛି ଯେଉଁ ଜୀବମାନେ ଏମାନେ ହେଉଛନ୍ତି ନିତ୍ୟ ନିତ୍ୟାନାମ ଚେତନ ଚେତନାମ ଏକ ବହୁନାମ ଯେଉଁ ବିଧାତି କାମାନ ଆମେ ସବୁ ନିତ୍ୟ ଏବଂ ଭଗବାନ ମଧ୍ୟ ନିତ୍ୟ କିନ୍ତୁ ଆମେ ବହୁତ ରହିଛେ ବହୁ ବଚନ ନିତ୍ୟାନାମ ଭଗବାନଙ୍କୁ ଏକ ବଚନ କୁହାଯାଇଛି ଏକ ବ୍ରହ୍ମ ଭଗବାନ ଦ୍ୱିତୀୟ ନାସ୍ତି ଏକ ବ୍ରହ୍ମ ଭଗବାନ ଏକ ଦ୍ୱିତୀୟ ନୁହଁ ଦୁଇ ନୁହନ୍ତି ସେ ଏବଂ ସେ ମଧ୍ୟ ଚେତନଶୀଳ ଆମେ ମଧ୍ୟ ଚେତନଶୀଳ କିନ୍ତୁ ତଫାତ୍ ହେଉଛି କ'ଣ ନା ଭଗବାନ ସମସ୍ତଙ୍କର ଯାହାର ଯାହାର ଆବଶ୍ୟକତା ସେସବୁ ପୂରଣ କରନ୍ତି ଏକ ବହୁନାମ ଯେଉଁ ବିଧାତି କାମାନ ଆମେ ଆମର କାମନାକୁ ପୂରଣ କରିପାରିବା ନାହିଁ ଭଗବାନ ଆମର କାମନାକୁ ପୂରଣ କରନ୍ତି ହେଉଛି ଭଗବାନ ଏବଂ ଜୀବ ଭିତରେ ଥିବା ତଫାତ୍ ତେଣୁ ଏ ଯେତେ ଜୀବ ଅଛନ୍ତି ଏ ସମସ୍ତେ ସମଗ୍ର ସୃଷ୍ଟିର 4 ଭାଗେ ଏମାନେ ସବୁ ବଦ୍ଧ ଜୀବ ଏମାନେ ସବୁ ବଦ୍ଧ ଜୀବ କହିଲେ ଏମାନେ ସବୁ ବନ୍ଧା ହୋଇକି ରହିଛନ୍ତି ତ୍ରିଗୁଣ ଭିତରେ ବନ୍ଧା ହୋଇକି ରହିଛନ୍ତି ଯେମିତି ଆପଣଙ୍କର ବାଲେଶ୍ୱରରେ ଜେଲ୍ ରହିଛି ଜେଲ୍ରେ ଯେଉଁମାନେ ସରକାରଙ୍କ ନିୟମ ଭଙ୍ଗ କରିଛନ୍ତି ସେମାନେ ଯାଇ ସେ ଜେଲ୍ରେ ଥିବେ ଜେଲ୍ରେ ରହିଥିବେ କିନ୍ତୁ ଆମେମାନେ ଯେଉଁ ରହିଛେ ଜେଲ୍ ବାହାରେ ଆମେ ସବୁ ମୁକ୍ତ ଜୀବ ଆମେ ଭାବୁଛେ ଆମେ ମୁକ୍ତ ଜୀବ ସେମାନେ ବଦ୍ଧ ଜୀବ ସେମାନେ ବନ୍ଧା ହୋଇକି ରହିଛନ୍ତି ସେମାନଙ୍କ ସଂଖ୍ୟା ଅଳ୍ପ ଅତି ଅଳ୍ପ ଆମ ସଂଖ୍ୟା ବହୁତ ରହିଛି ସେହିଭଳି ଭାବରେ ଏ ସମଗ୍ର ବିଶ୍ୱବ୍ରହ୍ମାଣ୍ଡରେ ଯେତେ ଜୀବ ରହିଛନ୍ତି ଏମାନେ ସବୁ ବଦ୍ଧ ଜୀବ କେଉଁଥିରେ ବଦ୍ଧ ହୋଇଛନ୍ତି ନା ସତ୍ଵ ରଜ ସ୍ତମ ଇତି ଗୁଣା ପ୍ରକୃତି ସମବାଦ ନିବଧ୍ନତି ମହାବାହୋ ଦେହେ ଦେହି ନମ ଅଭ୍ୟମ ଏ ଯେଉଁ ସତ୍ଵ ରଜ ତମ 3 ଗୁଣ ରହିଛି ଏହି ଗୁଣରେ ବନ୍ଧା ହୋଇକି ରହିଛନ୍ତି ଦେଖାଯିବନି କେଉଁଠି ଗୁଣ ରହିଛି ସୂକ୍ଷ୍ମ ଭାବରେ ରହିଛି ଗୁଣ ସମସ୍ତେ ଏହି ଗୁଣରେ ବନ୍ଧା ହୋଇକି ରହିଛନ୍ତି ଏହି ଗୁଣ ବିଷୟରେ ଭଗବାନ ଭଗବତ ଗୀତାରେ 2 ଅଧ୍ୟାୟରୁ ଆରମ୍ଭ କରି 18 ଅଧ୍ୟାୟ ପର୍ଯ୍ୟନ୍ତ କହିଲେ ଏବଂ 4 ଅଧ୍ୟାୟରେ ଭଗବାନ ଗୁଣତ୍ରୟ ବିଭାଗ ବିଷୟରେ ବିଶେଷ ଭାବରେ ବର୍ଣ୍ଣନା କଲେ ଏବଂ ଭଗବାନ କହୁଛନ୍ତି ଯେଉଁମାନେ ଜାଣିବେ ପରମ ଭୂୟ ପ୍ରବକ୍ଷାମି ଜ୍ଞାନନାମ ଜ୍ଞାନମ ଉତ୍ତମମ ଯଜ୍ଞାନ୍ତ ମୁନେ ସର୍ବେ ପରମ ପରମ ସିଦ୍ଧି ମିତଗତା ଯେଉଁମାନେ ଖାଲି ଗୁଣ ବିଷୟରେ ଜାଣିବେ ତାହେଲେ ସେମାନେ ଶ୍ରେଷ୍ଠ ସିଦ୍ଧି ଲାଭ କରିବେ ଅଧିକାଂଶ ଲୋକ ଶତକଡ଼ା 99 ଭାଗ ଲୋକ ଜାଣନ୍ତି ନାହିଁ ଯେ ସେମାନେ ଏଇ ଗୁଣରେ ବନ୍ଧା ହୋଇକି ରହିଛନ୍ତି ବୋଲି ସେମାନେ ନିଜକୁ ମୁକ୍ତ ଯିବ ବୋଲି ଭାବନ୍ତି ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ ସେମାନେ ବଦ୍ଧ ହୋଇକି ରହିଛନ୍ତି ଭଗବତ ଗୀତା 3 ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା ପ୍ରକୃତି କ୍ରିୟମାଣାନି ଗୁଣୈ କର୍ମାଣି ସର୍ବଶଃ ଅହଂକାର ବିମୃହାତ୍ମା କର୍ତ୍ତାହମ୍ ଇତି ମନ୍ୟତେ ଏ ଯାହା ସବୁ ହେଉଛି ଏ ପ୍ରକୃତିର ଗୁଣ ଦ୍ୱାରା ହିଁ ହେଉଛି କିନ୍ତୁ ଯେଉଁମାନେ ଅହଂକାରରେ ହୋଇଛନ୍ତି ଅହଂକାର ଗୁଣାତ୍ମା କର୍ତ୍ତା ହମ ଏଠି ମାନ୍ୟତେ, ସେମାନେ ଭାବନ୍ତି ମୁଁ ହେଉଛି କର୍ତ୍ତା। ପ୍ରକୃତରେ ଏଇ ଗୁଣ ଦ୍ୱାରା ହିଁ ସେମାନେ କାର୍ଯ୍ୟ କରୁଛନ୍ତି, ଗୁଣର ପ୍ରଭାବରେ କାର୍ଯ୍ୟ କରୁଛନ୍ତି। ତେଣୁ ଇଏ ଯେଉଁ ଜୀବ ସବୁ ଅଛନ୍ତି ଏମାନେ ସବୁ ବଦ୍ଧ ଜୀବ। ଏ ବଦ୍ଧ ଜୀବ ମଧ୍ୟ ଅନନ୍ତ କୋଟି ଜୀବ ରହିଛନ୍ତି, କହି ବର୍ଣ୍ଣନା କରିହେବ ନାହିଁ। କିନ୍ତୁ ଏମାନଙ୍କର ତିନି ଗୁଣ ହେଉଛନ୍ତି ମୁକ୍ତ ଜୀବ, ଯେଉଁମାନେ ଭଗବତ ଧାମରେ ସବୁ ରହୁଛନ୍ତି। ଏ ଭୌତିକ ବ୍ରହ୍ମାଣ୍ଡରେ ସାତଟି ଆବରଣ ରହିଛି, ଗୋଟିଏ ଆବରଣ ତା ପୂର୍ବ ଆବରଣରୁ ଦଶ ଗୁଣ ଅଧିକା। ତେଣୁ ଏ ଆବରଣ ସବୁ ଭେଦ ହେଲା ପରେ ଜଣେ ଚିତ୍ ଜଗତକୁ ଯିବ, ବୈକୁଣ୍ଠ ଆକାଶ ଆରମ୍ଭ ହୋଇଛି, ସେଠି ଜଳ ରହିଛି, କାରଣାନବ ଜଳ ଭାଗବତ ଦଶମ ସ୍କନ୍ଧ ଶେଷ ଆଡ଼କୁ ବର୍ଣ୍ଣନା କରାଯିବ। ଅର୍ଜୁନ ଦ୍ୱାରକାରେ ଜଣେ ବ୍ରାହ୍ମଣ, ସେ ସବୁବେଳେ ଆସି ଭଗବାନ କୃଷ୍ଣଙ୍କୁ ବଳରାମଙ୍କୁ ଗାଳି ଦେଇକି ଯାଉଥାନ୍ତି, କାହିଁକି ନା ତାଙ୍କର ଯେତେବେଳେ ସନ୍ତାନ ଜାତ ହେଉଛି ସେ ମୃତ୍ୟୁବରଣ କରୁଛି। ତେଣୁ ଏହିଭଳି ଭାବରେ ଯେତେବେଳେ ତାଙ୍କ ମୃତ୍ୟୁ ହେଉଛି ପିଲାମାନଙ୍କର, ସେ ବ୍ରାହ୍ମଣ ଜଣକ ଆସି କୃଷ୍ଣ ବଳରାମ ଗାଳି ଦେଇକି ଯାଆନ୍ତି, ଭଗବାନ ଗାଳି ଦେଇକି ଯାଆନ୍ତି। ଦଶମ ସ୍କନ୍ଧ ଅଠାଅଶୀ କି ଅଣାନବେ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି। ତେଣୁ ଗୋଟିଏ ଥର ଅର୍ଜୁନ ଥିଲାବେଳେ ଯେତେବେଳେ ଏହିଭଳି ଭାବରେ ସେ ବ୍ରାହ୍ମଣ ଗାଳି ଦେଲେ, ସେତେବେଳେ ସେ ତାଙ୍କୁ ପଚାରିଲେ କ'ଣ ପାଇଁ ଏଇଭଳି ଗାଳି ଦେଉଛ, ନା ଇଏ ଭଗବାନ ଇଏ ରାଜା ହେଇଛନ୍ତି, ଏ ଅଣାନବେ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଏ ରାଜା ହେଇଛନ୍ତି ଆଉ ଠିକ୍ ଭାବରେ ଧର୍ମନୀତି ଅନୁସାରେ ରାଜ୍ୟଶାସନ କରୁନାହାନ୍ତି, ଯେଉଁଥିପାଇଁ କି ମୋର ପୁତ୍ର ଜନ୍ମ ହୋଇ ମୃତ୍ୟୁବରଣ କରୁଛି, ପିତାର ମୃତ୍ୟୁ ପରେ ପୁତ୍ରର ମୃତ୍ୟୁ ହେବ, କିନ୍ତୁ ଯେହେତୁ ଧର୍ମ ଠିକ୍ ଭାବରେ ପାଳନ ହେଉନାହିଁ ସେଥିପାଇଁ ମୋର ପୁତ୍ର ମୃତ୍ୟୁବରଣ କରୁଛି, ମୁଁ ପିତା ଜୀବିତ ଥାଇଥାଇ ମୋର ପୁଅମାନେ ମୃତ୍ୟୁବରଣ କରୁଛନ୍ତି। ଏହିଭଳି ଭାବରେ କେତେ ଆଠ ନଅଟି ସନ୍ତାନ ମୃତ୍ୟୁବରଣ କଲା ପରେ ଏ କଥା ଯେତେବେଳେ ଶୁଣିଲେ, ଅର୍ଜୁନ ଶୁଣିଲେ ଯେ ଏଇଭଳି ଭାବରେ ସେ ଗାଳି ଦେଉଛନ୍ତି କୃଷ୍ଣ ବଳରାମଙ୍କୁ, ତେଣୁ ସିଏ ପ୍ରତିଜ୍ଞା କଲେ ତୁମର ଯଦି ଯେତେବେଳେ ପୁଣି ଯେତେବେଳେ ଆଉ ଗୋଟେ ପୁତ୍ର ହେବ ମୁଁ ତାକୁ ରକ୍ଷା କରିବି, କୃଷ୍ଣ ବଳରାମ ରକ୍ଷା ନ କରିପାରିଲେ ମାନେ ମୁଁ ରକ୍ଷା କରିବି, ନା ତୁମେ ରକ୍ଷା କରିପାରିବ, କୃଷ୍ଣ ବଳରାମ ସ୍ୱୟଂ ଭଗବାନ ରକ୍ଷା କରିପାରୁନାହାନ୍ତି, ତୁମେ କ'ଣ ରକ୍ଷା କରିବ, ନା ମୁଁ ପ୍ରତିଶ୍ରୁତି ଦେଉଛି, ମୁଁ ପ୍ରତିଜ୍ଞା କରୁଛି ମୁଁ ତୁମ ପୁତ୍ରକୁ ରକ୍ଷା କରିବି। ତେଣୁ ଏହିଭଳି ଭାବରେ ଯେତେବେଳେ ତାଙ୍କର ଆଉ ଗୋଟେ ପୁତ୍ର ସନ୍ତାନ ସମୟ ଜାତ ହେବାର ସମୟ ଆସିଗଲା, ସେ ଆସି ଖବର ଦେଲେ ଅର୍ଜୁନଙ୍କୁ। ତେଣୁ ଅର୍ଜୁନ ତାଙ୍କର ଯେଉଁ ଗାଣ୍ଡିବ ଧାରଣ କରିଛନ୍ତି, ପ୍ରସିଦ୍ଧ ଗାଣ୍ଡିବ ଧନୁ ଧାରଣ କରିଛନ୍ତି, ସେ ଧନୁରେ ସବୁ ବ୍ୟବସ୍ଥା କରି ସବୁ ପ୍ରକାର ବ୍ୟବସ୍ଥା ସୁରକ୍ଷା ବ୍ୟବସ୍ଥା କରିଦେଲେ। କିନ୍ତୁ ସବୁ ପୁତ୍ର ଜନ୍ମ ହେଉଥିଲା ବେଳେ ଜନ୍ମ ହୋଇକି ମୃତ୍ୟୁବରଣ କରନ୍ତି, ଏ ପୁତ୍ର ଜନ୍ମ ବି ହେଲାନି, ସେ କୁଆଡ଼େ ପଳେଇ ହୋଇଗଲା। ତେଣୁ ସେ ବ୍ରାହ୍ମଣ ଜଣକ ଆସି ପୁଣି କ୍ରୋଧ ପ୍ରକାଶ କଲା, ଅର୍ଜୁନଙ୍କୁ ବହୁତ ପ୍ରକାର ଅପମାନ ସୂଚକ କଥା କହିଲା। ତେଣୁ ଅର୍ଜୁନ ଯେହେତୁ ରକ୍ଷା କରିପାରିଲେ ନାହିଁ, ସେଥିପାଇଁ ନିଜେ ଆତ୍ମହତ୍ୟା କରିବା ପାଇଁ ବସିଗଲେ, କାରଣ ସେ ପ୍ରତିଜ୍ଞା କରିଥିଲେ। ତେଣୁ ଭଗବାନ ତାଙ୍କୁ ନେଇକରି ଗଲେ, କହିଲେ ଆସ ଆସ, ତୁମେ ସବୁ କଥାରେ ଖାଲି ଆତ୍ମହତ୍ୟା ଦେଇଦେଉଛ, ଆସ କହି ତାଙ୍କୁ ନେଲେ, ରଥରେ ବସେଇ ତାଙ୍କୁ ନେଲେ, ଏଇ ଭୌତିକ ଜଗତ ଉର୍ଦ୍ଧ୍ୱକୁ ଗଲେ, ସାତଟି ଆବରଣ ପାର ହେଲେ, ପାର ହେଲା ପରେ ଯେଉଁ କାରଣାନବ ଜଳ ରହିଛି ସେହି ଜଳରେ ପହଞ୍ଚିକରି ଦେଖିଲେ ଭଗବାନ ବିଷ୍ଣୁଙ୍କୁ, କାରଣାନବ ସାଇ ବିଷ୍ଣୁ ସେ ରହିଛନ୍ତି। ତେଣୁ ତାଙ୍କ ସହିତ ସବୁ ଆଲୋଚନା ହୋଇଛି। ଆମର କହିବାର ଉଦ୍ଦେଶ୍ୟ ଏଇ ସାତଟି ଆବରଣ ରହିଛି, ପ୍ରତି ଆବରଣ ତା ପୂର୍ବ ଆବରଣଠାରୁ ଦଶ ଗୁଣ ଅଧିକା। ସେଇ ଯେଉଁ ଲୀଳାଟି ହେଇଥିଲା କାହିଁକି ନା ସେ ବିଷ୍ଣୁ ମଧ୍ୟ ଚାହୁଁଥିଲେ ଭଗବାନଙ୍କୁ ଦର୍ଶନ କରିବା ପାଇଁ, କୃଷ୍ଣଙ୍କୁ ଦର୍ଶନ କରିବା ପାଇଁ, ତାକୁ ସମସ୍ତେ ବୁଝିପାରନ୍ତି ନାହିଁ। ତେଣୁ ଯାହା ହଉ, ଏଥିରୁ ଆମେ ତତ୍ତ୍ୱ ବିଚାରରେ ଜାଣିବା ଯେ ପ୍ରକୃତରେ ବିଷ୍ଣୁ ମଧ୍ୟ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଏ ବ୍ରାହ୍ମଣର ପୁତ୍ରମାନଙ୍କୁ ନେଇଯାଇଥିଲେ। ତେଣୁ ସେଇଠି ସେ ବ୍ରାହ୍ମଣର ପୁତ୍ରମାନଙ୍କୁ ଫେରାଇଲେ ଏବଂ ତାଙ୍କୁ କହିଲେ ଯେ ଆପଣଙ୍କର ଅବତାରର ସମୟ ଶେଷ ହୋଇଯାଇଛି, ତେଣୁ ଆପଣ ଚାହିଁଲେ ଆପଣଙ୍କ ଲୀଳାକୁ ସାଙ୍ଗ କରିପାରନ୍ତି, ଏଇଭଳି ଭାବରେ କହିଛନ୍ତି। ଦଶମ ସ୍କନ୍ଧ ଅଣାନବେ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯେଉଁ ପ୍ରତି ଆବରଣ ତା ପୂର୍ବ ସାତଟି ଆବରଣ ରହିଛି, ପ୍ରତି ଆବରଣ ତା ପୂର୍ବ ଆବରଣଠାରୁ ଦଶ ଗୁଣ ଅଧିକା ରହିଛି। ତେଣୁ ଏ ସବୁ ଆବରଣ ପାର ହେଲା ପରେ ଚିତ୍ ଜଗତ ଆସିବ, ସେ ହେଉଛି କାରଣ ଜଳ, ଯେଉଁ ଜଳ ଭଗବାନ ବାମନ ଦେବ ଉପରେ ଆସିଥିଲେ ତିନିପାଦ ଭୂମି ମାଗିଥିଲେ। ତିନିପାଦ ଭୂମିରେ ଛଳରେ ବଳିଙ୍କ ଠାରୁ ତ୍ରିଲୋକକୁ ନେଇଯାଇଥିଲେ, ସେ ତ୍ରିଲୋକର ଅଧିପତି ହୋଇଯାଇଥିଲେ। ଯଦିଓ ସ୍ୱର୍ଗର ଦେବତା ଯେ ଇନ୍ଦ୍ର, ସିଏ ହେଉଛନ୍ତି ତ୍ରିଲୋକର ଅଧିପତି, କିନ୍ତୁ ବଳି ମହାରାଜ ତାଙ୍କର ଗୁରୁ ଶୁକ୍ରାଚାର୍ଯ୍ୟଙ୍କର କୃପାରୁ ଏଭଳି ଶକ୍ତିଶାଳୀ ହୋଇଯାଇଥିଲେ ଯେ ସେ ସ୍ୱର୍ଗକୁ ମଧ୍ୟ ଆକ୍ରମଣ ସ୍ୱର୍ଗ ଆକ୍ରମଣ କରିବା ଦରକାର ପଡ଼ିଲାନି, ଦେବତାଙ୍କୁ ଲୁଚିକରି ବୁଲିଲେ, ଏତେ ତାଙ୍କର ତେଜ ଥିଲା। ତେଜ ଦେଖି ଭୟ କରିଗଲେ ଇନ୍ଦ୍ରମାନେ, ଇନ୍ଦ୍ର ଏବଂ ଅନ୍ୟ ଦେବତାମାନେ। ତେଣୁ ତାଙ୍କର ଗୁରୁ ବୃହସ୍ପତି କହିଲେ, ତୁମେ ବର୍ତ୍ତମାନ ତାଙ୍କର ସାମ୍ନା କରିପାରିବ ନାହିଁ, ତୁମେ ଲୁଚିକିରି ପଳା। ସବୁ ଦେବତାମାନେ ଲୁଚିକିରି ପଳାଇଗଲେ। ତେଣୁ ବଳି ମହାରାଜ ଆସି ଶଙ୍ଖ ପକାଇ ଦେଇଥିଲେ। ବହୁତ ସମୟ ଅପେକ୍ଷା କଲା ପରେ ଯେତେବେଳେ ଦେଖିଲେ ଦେବତାମାନେ ଆସୁନାହାନ୍ତି, ସେତେବେଳେ ସେ ଦ୍ୱାର ଖୋଲି ଦେଖିଲେ କେହି ନାହାନ୍ତି ଦେବତାମାନେ। ତେଣୁ ସେ ସ୍ୱର୍ଗ ରାଜ୍ୟ ଅଧିକାର କରି ସ୍ୱର୍ଗ ତ୍ରିଲୋକର ଅଧିପତି ହୋଇଗଲେ। ତେଣୁ ଦେବତାମାନଙ୍କର ମା ଅଦିତି, ସେ ତାଙ୍କର ବହୁତ ମନ ଦୁଃଖ ହୋଇଥିଲା। ତେଣୁ ତାଙ୍କର ସ୍ୱାମୀ ଅସୁରମାନଙ୍କର ମଧ୍ୟ ପିତା ହେଉଛନ୍ତି କଶ୍ୟପ, ଏବଂ ଦେବତାମାନଙ୍କର ପିତା ମଧ୍ୟ ସେଇ କଶ୍ୟପ। ତେଣୁ ଅଦିତିଙ୍କର ସ୍ୱାମୀ ଯେତେବେଳେ ଆସିଲେ କଶ୍ୟପ, ସେତେବେଳେ ସେ ବହୁତ ମନ ଦୁଃଖରେ କହିଲେ, ଏଇଭଳି ଭାବରେ ଆମର ପୁତ୍ରମାନେ ବିତାଡ଼ିତ ହୋଇଛନ୍ତି, ବଳିଙ୍କର ଦ୍ୱାରା ବିତାଡ଼ିତ ହୋଇଯାଇଛନ୍ତି। ତେଣୁ ବର୍ତ୍ତମାନ କଶ୍ୟପ ମୁନି ବହୁତ ଜ୍ଞାନ ଉପଦେଶ ଦେଲେ, କହିଲେ କିଏ କାହାର ପିତା, କିଏ କାହାର ସ୍ୱାମୀ, କିଏ କାହାର ମା, ଏଇଭଳି ଭାବରେ ଜ୍ଞାନ ଉପଦେଶ ଦେଲେ ମଧ୍ୟ ଅଦିତିଙ୍କର ସେ ଜ୍ଞାନ ଆସିଲା ନାହିଁ। ତେଣୁ କଶ୍ୟପ ମୁନି କହିଲେ, ଠିକ୍ ଅଛି, ଅକାମ ସର୍ବକାମ ବା ମୁଖ୍ୟ କାମ ଉଦାରଧି ତୀବ୍ରେଣ ଭକ୍ତି ଯୋଗେ ନ ଯଦିତ ପୁରୁଷମ ପରମ, ଯାହାର କୌଣସି କାମନା ନଥାଉ ବା ଯାହାର ସମସ୍ତ କାମନା ଥାଉ ବା ଯାହାର ମୁକ୍ତି କାମନା ଥାଉ, କେବଳ ଯେଉଁମାନେ ଭଗବାନଙ୍କର ଆରାଧନା କରିବେ ସମସ୍ତଙ୍କର ସବୁ କାମନା ପୂର୍ଣ୍ଣ ହେବ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ କଶ୍ୟପ ତାଙ୍କୁ କହିଲେ, ଠିକ୍ ଅଛି, ଉପଦିଷ୍ଟ ପୁରୁଷ ଭଗବନ୍ତଂ ଜନାର୍ଦ୍ଦନମ୍ ସର୍ବଭୂତ ଗୁହା ବାସ ବାସୁଦେବଂ ଜଗତ ଗୁରୁମ୍। ତେଣୁ ସେ ମନ୍ତ୍ର ତାଙ୍କୁ ଦେଲେ, କହିଲେ ତୁମେ ଏଇ ମନ୍ତ୍ର ଯେଉଁ ରହିଛି କ'ଣ ପୁଷବନ ମନ୍ତ୍ର, ପୁଷବନ ନା କ'ଣ ପୟବ୍ରତ, ପୟବ୍ରତ କ୍ଷୀରରେ ସେ ବ୍ରତଟି ହେବ, କ୍ଷୀରରେ ଭଗବାନଙ୍କୁ ଆରାଧନା କରାଯିବ ଏବଂ ବାର ଦିନ ଧରି କେବଳ କ୍ଷୀର ପାନ କରି ରହିବେ। ତେଣୁ ଅଦିତି ଏଇଭଳି ଭାବରେ ପୟବ୍ରତ କରି ଦ୍ୱାଦଶ ଦିନ ଭଗବାନଙ୍କର ଆରାଧନା କଲା ପରେ ଭଗବାନ ବାମନ ଦେବ ଆବିର୍ଭାବ ହୋଇଥିଲେ। ତେଣୁ ବାମନ ଦେବ ଯେତେବେଳେ ଯାଇଥିଲେ ବଳିଙ୍କ ପାଖରୁ, ତିନିପାଦ ଭୂମି ଭିକ୍ଷା କରିଥିଲେ, ବେଶୀ ଭିକ୍ଷା କରିନଥିଲେ, ମାତ୍ର ତିନିପାଦ ଭୂମି। ବଳି ଶୁଣିକରି ଆଶ୍ଚର୍ଯ୍ୟ ହୋଇଗଲେ, କହିଲେ ତୁମେ ବହୁତ ବହୁତ ଜ୍ଞାନୀ ଭଳି କଥା କହୁଛ, ବହୁତ ବୁଦ୍ଧିମାନ ବ୍ୟକ୍ତି ଭଳି କଥା କହିଲ, କିନ୍ତୁ ତୁମର ପ୍ରକୃତରେ ଛୋଟ ବାଳକ ବୁଦ୍ଧି ରହିଛି। ଏ ତିନିପାଦ ଭୂମିରେ କ'ଣ କରିବ, ତିନୋଟି ପାଦରେ କ'ଣ ତୁମେ କେତେ ଭୂମି ନେବ, ତିନି ଫିଟ୍ ଭୂମିରେ କ'ଣ କରିବ ତୁମେ, ବା ଛଅ ଫୁଟ ଭୂମିରେ କ'ଣ କରିବ। ତେଣୁ ଭଗବାନ କହିଲେ, ମୋର ସେତିକିରେ ସନ୍ତୁଷ୍ଟ, ମୋର ଆଉ ଅଧିକା ଦରକାର ନାହିଁ, ମୋର ତିନିପାଦ ଭୂମିରେ ମୋର କାର୍ଯ୍ୟ ସିଦ୍ଧି ହୋଇଯିବ। ତେଣୁ ବଳି କହିଲେ, ହଉ ଠିକ୍ ଅଛି, ତିନିପାଦ ଭୂମି ଯଦି ନେବ ନିଅ। କିନ୍ତୁ ସେହି ସମୟରେ ତାଙ୍କର ଗୁରୁ ଆସି ପହଞ୍ଚିଗଲେ। ଶୁକ୍ରାଚାର୍ଯ୍ୟ କହିଲେ, ବଳି ଭୈରୋଚନ, ଏସବୁ ଭୈରୋଚନ ସାକ୍ଷାତ ବିଷ୍ଣୁର ଅଭୟ, ଇଏ ଯେଉଁ ଦେଖୁଛ ଏ ସାମାନ୍ୟ ଭିକାରୀ ନୁହଁ, ଇଏ ହେଉଛନ୍ତି ସ୍ୱୟଂ ବିଷ୍ଣୁ। ତୁମର ପିତା ଦେବତାମାନଙ୍କୁ ଜାଣିପାରିଲେ ନାହିଁ, ତ ତାଙ୍କର ସିଏ ତାଙ୍କ ଜୀବନକୁ ପ୍ରଦାନ କରିଦେଲେ, ତୁମେ ମଧ୍ୟ ସେଇଭଳି ଭାବରେ ଜାଣିପାରୁନ, ଇଏ ହେଉଛନ୍ତି ସ୍ୱୟଂ ବିଷ୍ଣୁ। କଶ୍ୟପ ଅଦିତି ଯାହା ତୁ କଶ୍ୟପ ଅଦିତିଙ୍କ ପୁତ୍ର, ତୁମର ଶତ୍ରୁର ଦେବତାମାନଙ୍କର କାର୍ଯ୍ୟ ସାଧନ କରିବା ପାଇଁ ଆସିଛନ୍ତି, ସିଏ ତିନିପାଦ ଭୂମି ଛଳରେ ସବୁକିଛି ନେଇଯିବ ତୁମଠୁ, ବଳି ତୁମ ତ୍ରିଲୋକକୁ ସେ ନେଇଯିବେ। କିନ୍ତୁ ବଳି ମହାରାଜ ଶୁଣିଲେ ନାହିଁ ଗୁରୁଦେବଙ୍କ କଥା, କହିଲେ ନା, ମୁଁ ପ୍ରତିଜ୍ଞା କରିଛି ମାନେ ମୁଁ ପ୍ରତିଜ୍ଞାରୁ କେବେ ବିଚ୍ୟୁତ ହେବି ନାହିଁ, ଏ ମୋର ପ୍ରତିଜ୍ଞା। ଏଇଭଳି ଭାବରେ କହିବା ପୂର୍ବରୁ ତାଙ୍କ ଗୁରୁଦେବ ତାଙ୍କୁ ଅଭିଶାପ ଦେଇଥିଲେ, ଶୁକ୍ରାଚାର୍ଯ୍ୟ ଅଭିଶାପ ଦେଇଥିଲେ, ତୁମେ ଶୀଘ୍ର ତୁମର ଐଶ୍ୱର୍ଯ୍ୟ ଭ୍ରଷ୍ଟ ହୁଅ। ତେଣୁ କିନ୍ତୁ ତଥାପି ସେ ଶୁଣିଲେ ନାହିଁ, ବିଷ୍ଣୁଙ୍କୁ ଯେଉଁ ଶପଥ କରିଥିଲେ ତିନିପାଦ ଭୂମି ଦେବେ ବୋଲି, ତେଣୁ ତିନିପାଦ ଭୂମି ଦେବା ପାଇଁ ଶଙ୍ଖରେ ଜଳ ପ୍ରଦାନ କଲେ। ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି, ଶୁକ୍ରାଚାର୍ଯ୍ୟ ତଥାପି ଚାହିଁଲେ ସେଟାକୁ ବନ୍ଦ କରିବା ପାଇଁ ଗୋଟେ ମାଛି ରୂପରେ ଯାଇ ପହଞ୍ଚିଗଲେ। ତେଣୁ ଭଗବାନ କ'ଣ କଲେ ନା ଗୋଟେ ଦୁବଘାସରେ ଫୁଟେଇ ଦେଲେ ସେ ଯେଉଁ ବାଟଟାକୁ। ତେଣୁ ଶୁକ୍ରାଚାର୍ଯ୍ୟ ଗୋଟିଏ ଆଖି ନଷ୍ଟ ହୋଇଗଲା। ତା ପୂର୍ବରୁ ଶୁକ୍ରାଚାର୍ଯ୍ୟ ଦୁଇଟି ଆଖି ଥିଲା, ଗୋଟିଏ ଆଖି ନଷ୍ଟ ହୋଇଗଲା ସେ। କିନ୍ତୁ ସେ ଶପଥରୁ ଓହରିଲେ ନାହିଁ। ବଳି ମହାରାଜ ଶପଥ କଲେ ଏବଂ ସେଇଠି ଭଗବାନ ବାମନ ଦେବ ତାଙ୍କର ବିଶ୍ୱରୂପ ଦେଖାଇଛନ୍ତି। ଗୋଟିଏ ପାଦରେ ବାମ ପାଦରେ ଡାହାଣ ପାଦରେ ଏ ସମଗ୍ର ପୃଥିବୀରୁ ଯେତେ ତଳେ ରହିଛି ସବୁକିଛି ଗ୍ରହଣ କରିଦେଲେ, ଗୋଟିଏ ପାଦରେ ସବୁ ଗ୍ରହଣ କରି ମାପିଦେଲେ। ଗୋଟିଏ ପାଦ ଭଗବାନଙ୍କର ଏଭଳି ତ୍ରିବିକ୍ରମ ବୋଲି କୁହାଯାଏ, ବିକ୍ରମ ତାଙ୍କର ତିନୋଟି ବିକ୍ରମ। ଗୋଟିଏ ପାଦରେ ପୃଥିବୀ ସହିତ ଯେତେ ତଳେ ସବୁ ଅତଳ ବିତଳ ଇତ୍ୟାଦି ରହିଛି ସାତଟି ଲୋକ ସବୁ ମାପିଦେଲେ ଗୋଟିଏ ପାଦରେ। ଏବଂ ଶରୀରକୁ ବର୍ଦ୍ଧନ କରି ଉପରରେ ଯେତେ ସ୍ୱର୍ଗ ଇତ୍ୟାଦି ରହିଛି ସବୁକିଛି ରହିଗଲା, ତାଙ୍କର ସେଇ ଶରୀର ଭିତରେ ରହିଗଲା। ତେଣୁ ବାମପାଦକୁ ଯେତେବେଳେ ବଢ଼େଇଲେ ସେ ବାମପାଦ ଏଇସବୁ ସତ୍ୟଲୋକ ଅନ୍ତିମ ଲୋକ ହେଉଛି ସତ୍ୟଲୋକ, ଯେଉଁ ବ୍ରହ୍ମା ରହିଛନ୍ତି। ବ୍ରହ୍ମା ଦେଖିଲେ ପାଦ ଆସୁଛନ୍ତି, ତେଣୁ ତାଙ୍କୁ ପୂଜା କରୁଛନ୍ତି ସେ ପାଦକୁ। ଭାଗବତ ପ୍ରଥମ ସ୍କନ୍ଧ 18 ଅଧ୍ୟାୟ କଥା କୁହାଯାଇଛି, ଯତ୍ ପାଦ ପାଦ ନଖାବଶିଷ୍ଟଂ, ଯାହାଙ୍କର ପାଦରେ ଏଇସବୁ ସାତଟି ଆବରଣକୁ ଭେଦ କରି ଯାଇ ସେ କାରଣାନବ ଜଳରେ ଭଗବାନ ପାଦ ପହଞ୍ଚିଥିଲା। ତେଣୁ ସେଇ କାରଣାନବ ଜଳରୁ ଯେଉଁ ପାଦରେ ଯେଉଁ କଣା ହୋଇଗଲା, ଯେଉଁ ଗର୍ତ୍ତ ହୋଇଗଲା, ସେଇ ଗର୍ତ୍ତରେ ସେ ଜଳ ଆସୁଛନ୍ତି। ସେ ହେଉଛନ୍ତି ଗଙ୍ଗା ଦେବୀ, ତ୍ରିଲୋକକୁ ପବିତ୍ର କରୁଛନ୍ତି। ସେ କଥା ସୁତ ଗୋସ୍ୱାମୀ ପ୍ରଥମେ କହିଛନ୍ତି, ପ୍ରଥମ ସ୍କନ୍ଧ 18 ଅଧ୍ୟାୟରେ ସେ କହୁଛନ୍ତି ଯେ ଅଥାପି ଯତ୍ ପାଦ ନଖାବଶିଷ୍ଟଂ ଜଗତ୍ ବିରିଞ୍ଚୋ ପ୍ରଭୃତା ହଣାମ୍ଭ ଶେଷଂ ପୁନାତି ଅନ୍ୟତମ ମୁକୁନ୍ଦାତ୍ କୋ ନାମ ଲୋକେ ଭଗବତ ପଦାର୍ଥ। ବହୁତ ଲୋକ କହୁଛନ୍ତି ବହୁତ ଭଗବାନ ବୋଲି, ଭଗବାନଙ୍କ ଅବତାର ଅଛନ୍ତି, କିଏ ଭଗବାନ ହୋଇପାରିବେ? ଯତ୍ ପାଦ ନଖାବଶିଷ୍ଟଂ ଜଗତ୍ ବିରିଞ୍ଚୋ, ସେ ପାଦ ନଖରୁ ଏଇ ଗଙ୍ଗାଦେବୀ ଆସିଛନ୍ତି, ଯାହାକୁ ବ୍ରହ୍ମା ବିରିଞ୍ଚୋ ବା ବ୍ରହ୍ମା ସେ ଜଳକୁ ତାଙ୍କର କମଣ୍ଡଳରେ ଧାରଣ କରିଛନ୍ତି। କମଣ୍ଡଳରେ ଧାରଣ କରି ଭଗବାନଙ୍କ ପାଦକୁ ପୂଜା କରୁଛନ୍ତି। ଏବଂ ସେ ପୂଜା ସରିଲା ପରେ ଯେତେବେଳେ ସେ ପାଣି ଜଳ ଯେତେବେଳେ ଯାଉଛି, ଶେଷଂ ପୁନାତି ଅନ୍ୟତମ କୁନ୍ଦା, ଶେଷଂ ମାନେ ଈଶ ଶିବଜୀ ତାଙ୍କର ଜଟାରେ ଧାରଣ କରୁଛନ୍ତି ସେ ପାଦ। ସେଇ ପାଦ ପଖାଳିତ ଜଳକୁ ଗଙ୍ଗା ଜଳ ଦେବୀଙ୍କୁ ଜଟାରେ ଧାରଣ କରୁଛନ୍ତି। ତେଣୁ ଖାଲି ଯେ ଶିବଜୀ ଧନ୍ୟ ହେଉଛନ୍ତି ତାହା ନୁହଁ, ଶିବ ଲୋକର ଯେତେ ଜୀବ ଅଛନ୍ତି ଭୂତ ପ୍ରତ୍ୟେକତାଦି ରହିଛନ୍ତି ସେମାନେ ସମସ୍ତେ ଧନ୍ୟ ହୋଇଯାଉଛନ୍ତି ସେଇ ଜଳକୁ ସେବନ କରି, ଗଙ୍ଗାଦେବୀକୁ ସେବନ କରି। ତେଣୁ କୋ ନାମ ଲୋକେ ଭଗବତ ପଦାର୍ଥ, ତେଣୁ ଆଉ କିଏ ଭଗବାନ ହୋଇପାରିବେ? ଏଇଭଳି ଭାବରେ ସୁତ ଗୋସ୍ୱାମୀ କହିଛନ୍ତି। ତେଣୁ ଏଇ ଯେଉଁ ରହିଛି, ଏ ଯେଉଁ ଭୌତିକ ବ୍ରହ୍ମାଣ୍ଡ, ଅସଂଖ୍ୟ ଭୌତିକ ବିଶ୍ୱବ୍ରହ୍ମାଣ୍ଡ ରହିଛି, ସବୁ ବିଶ୍ୱବ୍ରହ୍ମାଣ୍ଡ ସାତଟି ଆବରଣ ରହିଛି, ପ୍ରତି ଆବରଣ ତା'ର ପୂର୍ବ ଆବରଣଠାରୁ 10 ଗୁଣ ଲେଖା ଅଧିକା ରହିଛି। ଏଇଭଳି ଭାବରେ ଏଇ ତ୍ରିଜଗତର ଉର୍ଦ୍ଧ୍ୱରେ, ଏଇ ଭୌତିକ ଜଗତର ଉର୍ଦ୍ଧ୍ୱରେ ଚିତ୍ ଜଗତ ରହିଛି, ଯେଉଁଠି କ'ଣ ହେଇଛି ନା ଅମୃତମ କ୍ଷେମମ୍ ଅଭୟମ୍। ଏଇ ଭୌତିକ ଜଗତ ହେଉଛି ଠିକ୍ ବିପରୀତ, ଏଠି ମୃତ୍ୟୁମୟ ଜଗତ, ଜାତ ସେଇ ଧ୍ରୁବ ମୃତ୍ୟୁ, ଏଠି ଜଣେ ଜନ୍ମ ହେଉଛି ମାନେ ଏଠି ମୃତ୍ୟୁବରଣ କରିବେ, କିନ୍ତୁ ସେଠି କୌଣସି ମୃତ୍ୟୁ ନାହିଁ, ଅମୃତମ୍ ଏବଂ କ୍ଷେମମ୍, ଏଠି ମଙ୍ଗଳମୟ ସୁଖ ଆନନ୍ଦ ପ୍ରାପ୍ତ ଜଣେ ହେବ, ଏଠି ହେଉଛି ଦୁଃଖ ଦୁଃଖାଳୟମ ଶାଶ୍ୱତମ୍, ଏଠି ବିଭିନ୍ନ ପ୍ରକାର ଦୁଃଖ ରହିଛି ଏବଂ ମୁଖ୍ୟ ଦୁଃଖ ହେଉଛି ଜନ୍ମ ମୃତ୍ୟୁ ଜରା ଏବଂ ବ୍ୟାଧି, ମୁଖ୍ୟ ଦୁଃଖ ହେଉଛି ଚାରୋଟି, କିନ୍ତୁ ସେଠି ଏସବୁ ଦୁଃଖ ନାହିଁ, କେବଳ ସୁଖ ହିଁ ସୁଖ, ଆନନ୍ଦାନୁଭୂତି ବର୍ଦ୍ଧନମ୍, ଆନନ୍ଦ ସବୁବେଳେ ବଢ଼ି ବଢ଼ିକା ଯାଉଥିବ ଏବଂ ଅଭୟମ୍, ସେଠି କୌଣସି ଭୟ ନାହିଁ। ଯେମିତି ଆମେ ଦେଖିବା, ଆମେ ଯେଉଁ ଶୋଇପଡ଼ୁଛେ ନିଦ୍ରାରେ ସ୍ୱପ୍ନରେ ଦେଖିବା ଆମେ ଆସି ବାଘ ଖାଇଦେଲାଣି, ତେଣୁ ଆମେ ଭୟ କରି ଡରିଯାଉଛେ, ବିଳବିଳି ହେଉଛେ, ଯେତେବେଳେ ନିଦ ଭାଙ୍ଗି ଯାଉଛି, ସ୍ୱପ୍ନ ଭାଙ୍ଗି ଯାଉଛି, ସେତେବେଳେ ଓହୋ ଏଇଟା ମିଛ, ଏଇଟା ପ୍ରକୃତି ସତ ନୁହଁ। ସେଇଭଳି ଭାବରେ ଭୌତିକ ଜଗତର ଭୟ ହେଉଛି ସେଇଭଳି ଭାବରେ। ଭୟଂ ଦ୍ୱିତୀୟା ବିନିବେଶ ତସ୍ୟାତ୍, ଏକାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସେ କଥା କହିବି ନବଯୋଗେନ୍ଦ୍ର। ଭୟଟା କେତେବେଳେ ଆସୁଛି ନା ଆମେ ଯେତେବେଳେ ଭଗବାନ ଭୁଲି ଯାଇଛେ, ଦ୍ୱିତୀୟ ଅଭିନିବେଶ ହେଉଛି, ସେତେବେଳେ ଆମର ଭୟ ଆସୁଛି। କିନ୍ତୁ ସେଠି ତ ଭଗବାନ କେହି ଭୁଲି ନାହାନ୍ତି ନା, ମୁକ୍ତ ଜୀବ ସେମାନେ ଭଗବାନଙ୍କର ସେବାରେ ନିଜ ରତ ରହିଛନ୍ତି। ଆମର ପ୍ରକୃତ ସ୍ୱରୂପ ହେଉଛି, ଆମର ପ୍ରକୃତ ଧର୍ମ ହେଉଛି ଭଗବାନଙ୍କ ସେବା କରିବା। ଜୀବେର ସ୍ୱରୂପ ହେ କୃଷ୍ଣର ନିତ୍ୟ ଦାସ। ଆମର ସ୍ୱରୂପ ହେଉଛି ବା ଆମର ଧର୍ମ ହେଉଛି ଭଗବାନଙ୍କ ସେବା କରିବା, କିନ୍ତୁ ଆମେ ଭଗବାନଙ୍କ ସେବା ନ କରି ମାୟାର ସେବା କରୁଛେ। ଏ ହେଉଛି ବଦ୍ଧ ଜୀବର ଲକ୍ଷଣ। କିନ୍ତୁ ମୁକ୍ତ ଜୀବମାନେ ସେମାନେ ତାଙ୍କର ପ୍ରକୃତ ସ୍ଥିତିରେ ଅଛନ୍ତି, ତେଣୁ ସେମାନେ ଭଗବାନଙ୍କର ସେବାରେ ରହିଛନ୍ତି। ତେଣୁ ସେମାନେ ଅମୃତମ କ୍ଷେମମ ଅଭୟମ, ତେଣୁ ସେମାନେ ତାଙ୍କର ମୃତ୍ୟୁ ନାହିଁ, ସେଠି ମୃତ୍ୟୁ ନାହିଁ। ଯଦ୍ଗତ୍ୱା ନ ନିବର୍ତ୍ତନ୍ତେ ତଦ୍ଧାମ ପରମ ମମ, ଭଗବତ ଗୀତା 15 ଅଧ୍ୟାୟରେ ଭଗବାନ କହିଲେ। ଯେଉଁ ଚିତ୍ଜଗତ ରହିଛି, ଚିତ୍ଜଗତର ଗୋଟେ ଛବି ଦେଖାଇ ଦେଇଛନ୍ତି ଅର୍ଜୁନକୁ, ନ ତଦ୍ଭାସେତି ସୂର୍ଯ୍ୟୋ ନ ଶଶାଙ୍କୋ ନ ପାବକ ଯଦ୍ଗତ୍ୱା ନ ନିବର୍ତ୍ତନ୍ତେ ତଦ୍ଧାମ ପରମ ମମ। ଯେଉଁଠି ନ ଯଦ୍ ଭାସେତି ସୂର୍ଯ୍ୟ, ଏଠି ଆମର ସୂର୍ଯ୍ୟ ଚନ୍ଦ୍ରର ଆବଶ୍ୟକତା ରହୁଛି, କାହିଁକି ନା ହେଉଛି ଅନ୍ଧକାରମୟ ଜଗତ, କିନ୍ତୁ ସେଠି ସ୍ୱୟଂ ଉଦ୍ଭାସିତ ସବୁବେଳେ ଆଲୋକ ରହିଛି। ସେଠି ସୂର୍ଯ୍ୟ ଚନ୍ଦ୍ର ଆବଶ୍ୟକତା ନାହିଁ ବା ବିଦ୍ୟୁତ ଶକ୍ତିର ଆବଶ୍ୟକତା ନାହିଁ। ବିଦ୍ୟୁତ ଶକ୍ତି ନଥିଲେ ଆମର କାମ ସବୁ ଅଚଳ ହୋଇଯାଉଛି ଏଠି, କିନ୍ତୁ ସେଠି ବିଦ୍ୟୁତ ଶକ୍ତିର ଆବଶ୍ୟକତା ନାହିଁ, କାରଣ ସବୁକିଛି ସ୍ୱୟଂ ଉଦ୍ଭାସିତ। ଏବଂ ଯଦ୍ଗତ୍ୱା ନ ନିବର୍ତ୍ତନ୍ତେ, ଯେଉଁଠି ଗଲେ କେହି ଫେରନ୍ତି ନାହିଁ, ସେ ହେଉଛି ଭଗବାନଙ୍କର ପରମ ଧାମ। ତେଣୁ ସେ ଯେଉଁ ଚିତ୍ଜଗତ ରହିଛି, ଅମୃତମ କ୍ଷେମମ ଅଭୟମ, ସେଠି ସମସ୍ତେ ଆନନ୍ଦରେ ରହିଛନ୍ତି, ଆନନ୍ଦାନୁଭୂତି ବର୍ଦ୍ଧନ। ସେଠି ସବୁବେଳେ ସେଠି କେହି ମୃତ୍ୟୁବରଣ କରନ୍ତି ନାହିଁ ଏବଂ ସମସ୍ତେ ଅଭୟରେ ରହିଛନ୍ତି, ତାଙ୍କର କାହାର ଭୟ ନଥାଏ। ଭଗବତ ଗୀତାରେ 16 ଅଧ୍ୟାୟରେ ଦୈବୀ ଯୋଗ ବିଷୟରେ ଯେତେବେଳେ କହୁଛନ୍ତି ଭଗବାନ, ସେତେବେଳେ କହୁଛନ୍ତି ଦୈବୀ ଗୁଣ ହେଉଛି ଏଇଟା, ପ୍ରଥମେ କହୁଛନ୍ତି ଅଭୟମ ଅଭୟମ ସତ୍ୟ ଶୁଦ୍ଧି ଜ୍ଞାନ ଯୋଗ ବ୍ୟବସ୍ଥିତ। 16 ଅଧ୍ୟାୟ ପ୍ରଥମ ଶ୍ଳୋକରେ ଏକଥା କହୁଛନ୍ତି, ଏ ଦୈବୀ ଗୁଣ ଅଭୟମ, ଏ 16 ଅଧ୍ୟାୟ ଗୀତା ମହାତ୍ମାରେ ବର୍ଣ୍ଣନା କରାଯାଇଛି। ଯେଉଁମାନେ ଭଗବାନ ଭକ୍ତ ସେମାନେ କେବେ ହେଲେ ଭୟ କରନ୍ତି ନାହିଁ, ସେଥିପାଇଁ ଆମର ସଂସ୍ଥାପକ ଆଚାର୍ଯ୍ୟଙ୍କ ନାମ ହେଉଛି ଅଭୟ ଚରଣାରବିନ୍ଦ। ଅଭୟ ଚରଣ, ସେ ଭଗବାନ ପାଦପଦ୍ମରେ ଆଶ୍ରୟ ନେଇଛନ୍ତି ଅଭୟ ଚରଣାରବିନ୍ଦ, ତେଣୁ ତାଙ୍କ ନାମ ମଧ୍ୟ ଅଭୟ ଚରଣାରବିନ୍ଦ। ତାଙ୍କର ମଧ୍ୟ କୌଣସି ଭୟ ନଥିଲା, ଯେତେବେଳେ ସେ ଯାଉଥିଲେ 1965 କାଲକାଟାରୁ ବାହାରିଲେ, ଜଳଦୂତ ଜାହାଜରେ ବାହାରିଲେ, ଆମେରିକା ଅଭିମୁଖେ ଯାଇଥିଲେ, ବାଟରେ ବହୁତ ସବୁ ହେଇଥିଲା, ଝଡ଼ ହେଇଥିଲା, ସେ ସମୁଦ୍ରରେ ବହୁତ ଝଡ଼ ହେଇଥିଲା, ପ୍ରଶାନ୍ତ ମହାସାଗରରେ ଝଡ଼ ହେଇଥିଲା। ଯେତେ ସବୁ ଥିଲେ ସେ ସିପ୍ରେ ବା ସେ ଜଳଦୂତରେ ସମସ୍ତେ ଭୟରେ ଥରିବାକୁ ଲାଗିଲେ, କିନ୍ତୁ ପ୍ରଭୁପାଦଙ୍କର କୌଣସି ଭୟ ନାହିଁ। ଅଭୟ ଭଗବତ ଏ 16 ଅଧ୍ୟାୟରେ ଏକଥା କୁହାଯାଇଛି। ଜଣେ ଏ ଗୀତା ମାଧ୍ୟମରେ ବର୍ଣ୍ଣନା କରାଯାଇଛି, ଜଣେ ରାଜା ଥିଲେ, ସେ ତାଙ୍କର ଗୋଟେ ହାତୀ ଥିଲା ଏବଂ ସେ ହାତୀଟି କୌଣସି କାରଣରୁ ଗୋଟେ ତାଙ୍କର ଯେଉଁ ହାତୀଶାଳ ରହିଛି ସେ ହାତୀଶାଳ ବାହାରି ପଡ଼ିଲା ଏବଂ ପାଗଳ ହୋଇଗଲା, ସେ ପାଗଳ ହାତୀ ଧାଇଁଲା ରାସ୍ତାରେ ଧାଇଁଲା, ଯିଏ ଦେଖିଲେ ସେ ସବୁ ଭୟ କରିକି ପଳାଇଗଲେ। ଏଇଟା ହେଉଛି ଗୁଜୁରାଟର ସୌରାଷ୍ଟ୍ର ନଗରରେ, ସେ ରାଜାଙ୍କ ନାମ ହେଉଛି ଖଡ଼ଗ ବାହୁ। ତାଙ୍କର ସେ ହାତୀ ଯେଉଁ ଥିଲା ସେ ହାତୀର ନାମ ଥିଲା ଅରିମର୍ଦ୍ଦନ। ତେଣୁ ସେ ଯେତେବେଳେ ଏଇଭଳି ଭାବେ ପାଗଳ ହେଇ ଯାଉଥିଲା ରାସ୍ତାରେ, ସମସ୍ତେ ଦେଖି ଭୟ କରିଯାଉଥିଲେ, ସବୁ ପଳାଇ ଯାଉଥିଲେ, କିନ୍ତୁ ଜଣେ ବ୍ରାହ୍ମଣ ସେ ଏଇ ଭଗବତ ଗୀତାର 16 ଅଧ୍ୟାୟ ପାଠ କରୁଥିଲେ। ଅଭୟମ ସତ୍ୟ ସଂଶୁଦ୍ଧି ଜ୍ଞାନ ଯୋଗ ବ୍ୟବସ୍ଥିତ ଦାନ ଦମସ ଯଜ୍ଞାସ ସଦାୟ ସ୍ତପା ଏବଂ 24 ଶ୍ଳୋକ ରହିଛନ୍ତି 16 ଅଧ୍ୟାୟରେ। ତେଣୁ ସେ ଏଇ 16 ଅଧ୍ୟାୟ ପାଠ କରି ଯେତେବେଳେ ସ୍ନାନ କରି ଫେରୁଛନ୍ତି, ସମସ୍ତେ କହିଲେ ପାଖେଇ ଯାଅ, ସେ ହାତୀ ଆସୁଛି, ତୁମେ ଯାଅ ନା ସେଠିକି, କିନ୍ତୁ ସେ ଶୁଣିଲେ ନାହିଁ, କାରଣ ତାଙ୍କର ଭୟ ନାହିଁ, ସମସ୍ତଙ୍କର ଭୟ ରହୁଛି, ତାଙ୍କର ଭୟ ନାହିଁ, ଭଗବାନ ସେମାନେ ଆଶ୍ରୟ ନେଇଛନ୍ତି। ତେଣୁ ସେ ହାତୀ ଯେତେବେଳେ ଆସିଗଲା ତାଙ୍କ ପାଖକୁ, ସେତେବେଳେ ସେ ଆଉଁସି ଦେଲେ ଏଇ ଶ୍ଳୋକଟି ପାଠ କରିକି, ଅଭୟ ସତ୍ୟ ସଂଶୋଧି ଜ୍ଞାନ ଯୋଗ ବ୍ୟବସ୍ଥିତ। ତେଣୁ ସେ ହାତୀଟି କଣ୍ଟ୍ରୋଲ୍ଡ ହୋଇଗଲା, ପୁରା ସ୍ତମ୍ଭୀଭୂତ ହୋଇଗଲା ହାତୀଟି। ଏ କଥା ଯେତେବେଳେ ଜାଣିଲେ ରାଜା, ସେ ଆଶ୍ଚର୍ଯ୍ୟ ହୋଇଗଲେ, କହିଲେ ପାଗଳ ହାତୀକୁ କେମିତି ତୁମେ କଣ୍ଟ୍ରୋଲ୍ କର। ତେଣୁ ସେ ବ୍ରାହ୍ମଣ ଜଣ ଏ ଭଗବତ ଗୀତାର 16 ଅଧ୍ୟାୟ ତୁମେ କହିଲେ, ତେଣୁ ସେ 16 ଅଧ୍ୟାୟ ସେ ରାଜା ମଧ୍ୟ ତାଙ୍କଠାରୁ ଷୋଡ଼ଶ ଅଧ୍ୟାୟ ଶ୍ରବଣ କଲେ ଏବଂ ସେ ମଧ୍ୟ ନିର୍ଭୟ ହୋଇ ପରମ ଗତି ଲାଭ କଲେ, ଭଗବାନ ପ୍ରାପ୍ତ ହେଲେ। ଏ ଭଗବତ ଗୀତାର ମହାତ୍ମ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ କୌଣସି ପରିସ୍ଥିତିରେ ଭୟ କରନ୍ତି ନାହିଁ। ଭଜ ରେ ମନ ଶ୍ରୀ ନନ୍ଦ ନନ୍ଦନ କୈବଲ୍ୟ ନରକା ଏତେ। ସମସ୍ତେ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, କିନ୍ତୁ ଜଣେ ଭକ୍ତ ସେ ତା ପାଇଁ ମୁକ୍ତିଟା ଗୋଟେ ନରକ ଭଳି। କୈବଲ୍ୟ ନରକା ତ୍ରିଦଶପୁର ଆକାଶ ପୁଷ୍ପା ଏତେ, ଏ ଯେଉଁ ତ୍ରିଦଶପୁର କଥା କୁହାଗଲା, ଆର ଉର୍ଦ୍ଧ୍ୱରେ ସବୁ ବହୁତ ରହିଛି, ବହୁତ ଉନ୍ନତ ଐଶ୍ୱର୍ଯ୍ୟ ସବୁ ରହିଛି, ବହୁତ ସୁଖ ରହିଛି, ବହୁତ ଆନନ୍ଦ ରହିଛି। ଯେତେ ଆମେ ଉନ୍ନତ ଲୋକକୁ ଯିବା ସେତେ ଶହେ ଗୁଣ ଲେଖା ଐଶ୍ୱର୍ଯ୍ୟ ବା ଆନନ୍ଦ ପ୍ରାପ୍ତ ହେବା। କିନ୍ତୁ ତାଙ୍କ ପାଇଁ ଯେଉଁମାନେ ଭଗବାନ ଭକ୍ତ ତାଙ୍କ ପାଇଁ ସେଇଟା ଆକାଶ ପୁଷ୍ପା ଏତେ। ଯେମିତି ଆକାଶରେ ଗୋଟେ ପୁଷ୍ପ ରହିପାରିବ ନାହିଁ, ସେଇଭଳି ଭାବରେ ଆକାଶ ପୁଷ୍ପା ଏତେ ବୋଲି କୁହାଯାଇଛି। ପ୍ରକୃତି ତା'ର କିଛି ମୂଲ୍ୟ ନାହିଁ ତାଙ୍କ ପାଇଁ, ସେ ଭକ୍ତମାନଙ୍କ ପାଇଁ। ଏ ଉନ୍ନତ ଲୋକକୁ ଯିବା ପାଇଁ ସେମାନେ ବ୍ୟାକୁଳ ହୁଅନ୍ତି ନାହିଁ। ଚୈତନ୍ୟ ଚନ୍ଦ୍ରାମୃତରେ ପ୍ରବୁଦ୍ଧାନନ୍ଦ ସରସ୍ୱତୀ କଥା କହୁଛନ୍ତି। ଦୁର୍ଦ୍ଦାନ୍ତ ଇନ୍ଦ୍ରିୟ କାଳ ସେପଟକଳି, ଯଦିଓ ଆମର ଇନ୍ଦ୍ରିୟମାନେ ରହିଛନ୍ତି ବହୁତ ଦୁର୍ଦ୍ଦାନ୍ତ, କାମ କ୍ରୋଧ ଲୋଭ ଇତ୍ୟାଦି ସବୁ ଆମର ରହିଛନ୍ତି, କିନ୍ତୁ ଜଣେ ଭକ୍ତର ଏ ଯେଉଁ ଯେମିତି ଗୋଟେ କାଳ ସର୍ପ ଭଳି, ଏ ଇନ୍ଦ୍ରିୟମାନେ କାଳ ସର୍ପ ଭଳି, କିନ୍ତୁ ଗୋଟେ ସର୍ପର ଯଦି ବିଷ ଦାନ୍ତକୁ ନଷ୍ଟ ଭାଙ୍ଗି ଦିଆଯିବ ତାହେଲେ ସିଏ ଆଉ ଭୟପୂର୍ଣ୍ଣ ହେବ ନାହିଁ। ସେଭଳି ଭାବରେ ଇନ୍ଦ୍ରିୟମାନେ ଭଗବାନଙ୍କର ଭକ୍ତମାନଙ୍କର ଇନ୍ଦ୍ରିୟମାନେ କାଳ ସର୍ପ ପ୍ରଖ୍ୟାତ ନଷ୍ଟ ହେଉଛି, ତାଙ୍କର ବିଷ ଦାନ୍ତ ଭାଙ୍ଗି ଦିଆଯାଇଛି। ସେମାନେ ଆମର ବିରୁଦ୍ଧରେ ଆମର ରିପୁନ ହୋଇକିରି, ଆମର ଶତ୍ରୁ ନ ହୋଇକି ସେମାନେ ଆମର ମିତ୍ର ହୋଇଯାଆନ୍ତି, ଭଗବାନ ସେବାରେ ଆମକୁ ସେ ସାହାଯ୍ୟ କରନ୍ତି। ବିଶ୍ୱଂ ପୂର୍ଣ୍ଣ ସୁଖାୟ, ଯଦିଓ ବିଶ୍ୱ ହେଉଛି ଦୁଃଖାଳୟମ, ବିଭିନ୍ନ ପ୍ରକାର ଦୁଃଖ ରହିଛି, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଇତ୍ୟାଦି, ଆଦି ଭୌତିକ ଆଧ୍ୟାତ୍ମିକ ଆଦି ଦୈବିକ ଇତ୍ୟାଦି ତ୍ରିତାପ ରହିଛି, ବହୁତ ପ୍ରକାର ଦୁଃଖ ରହିଛି ଭୌତିକ ଜଗତରେ, କିନ୍ତୁ ତାଙ୍କ ପାଇଁ ପୂର୍ଣ୍ଣ ସୁଖାୟତେ, ଏଇଟା ପୂର୍ଣ୍ଣ ଆନନ୍ଦମୟ ହୋଇଯିବ, ଯେଉଁଗୁଡ଼ା କୁହାଯାଉଛି କ୍ଷମମ୍ କ୍ଷମମ୍ ହୋଇଯିବ ସେ ଭୌତିକ ଜଗତ ମଧ୍ୟ। ଏବଂ ବିଧି ମହେନ୍ଦ୍ରାଦି କୀଟାୟତେ, ବିଧି ବା ବ୍ରହ୍ମା ବ୍ରହ୍ମାପଦ ମଧ୍ୟ ତାଙ୍କୁ ଲାଗିବ କୀଟ ଭଳି। ମହେନ୍ଦ୍ର ବା ଇନ୍ଦ୍ର ଦେବତାମାନଙ୍କର ରାଜା ଇନ୍ଦ୍ର, ସେ ପଦ ମଧ୍ୟ ତାଙ୍କୁ କୀଟ ଭଳି ଲାଗିବ। ଯତ୍ କାରୁଣ୍ୟ କଟାକ୍ଷ ଭୟତାମ ତମ ଗୌରମ ଏବ, ଯିଏ ସେ ଗୌରାଙ୍ଗ ମହାପ୍ରଭୁଙ୍କ କାରଣ କଟାକ୍ଷ ପ୍ରାପ୍ତ ହୋଇଛନ୍ତି ସେ ଏଇଭଳି ପଦ ପ୍ରାପ୍ତ ହେବେ। ତେଣୁ ଏଇଭଳି ଭାବରେ ବ୍ରହ୍ମା ନାରଦ ମୁନିଙ୍କ ପ୍ରଶ୍ନର ଉତ୍ତର ଦେଇ ଏକଥା ସବୁ କହୁଛନ୍ତି ଭଗବାନଙ୍କର।
ଆ ପରେ ଅବତାର ମାନ ବିଷୟରେ ବର୍ଣ୍ଣନା କରାଯିବ, ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କରାଯିବ। ତେଣୁ ଆମର ସେ ପ୍ରଭୁ କ'ଣ ପ୍ରଶ୍ନ ପଚାରୁଥିଲେ, କ'ଣ ପ୍ରଶ୍ନ ଥିଲା?
ଚଉଦ ବ୍ରହ୍ମାଣ୍ଡ ନା ଆଉ ଆଉ ବ୍ରହ୍ମାଣ୍ଡ?
ହଁ, ଏଇ ଯେଉଁ ବ୍ରହ୍ମା ଯେଉଁ କହିଲି ଚତୁର୍ମୁଖ ବ୍ରହ୍ମାଙ୍କର ଯେଉଁ ବ୍ରହ୍ମାଣ୍ଡ, ଏଇ ଚଉଦ ବ୍ରହ୍ମାଣ୍ଡ ରହିଛି, ଚଉଦ ଭୁବନ ବୋଲି କୁହାଯାଏ। ବ୍ରହ୍ମାଣ୍ଡ ଗୋଟିଏ, କିନ୍ତୁ ତା ଦେହରେ ଭୁବନ ରହିଛି, ଚଉଦ ଭୁବନ, ଚଉଦଟି ଲୋକ। ତେଣୁ ଏଇଭଳି ଭାବରେ ଅନେକ ବ୍ରହ୍ମାଣ୍ଡ ରହିଛି, ଅନେକ ବ୍ରହ୍ମା ରହିଛନ୍ତି, ଅନେକ ବ୍ରହ୍ମାଣ୍ଡ ରହିଛନ୍ତି।
ପ୍ରତ୍ୟେକ ବ୍ରହ୍ମାଣ୍ଡ କ'ଣ ଚଉଦ ଲୋକ ଭିତରେ ଗଠିତ?
ସେଇଟା ମୁଁ ଆଉ ଜାଣିନି, କେଉଁଠି ବର୍ଣ୍ଣନା ହେଇନି ସେମିତି, କିନ୍ତୁ ସବୁ ସେଇଭଳି ଭାବରେ ସବୁ ଲୋକ ତ ସେଇ ରହିଛି ଆଉ। ଯେଉଁମାନେ ମର୍ତ୍ତ୍ୟ ଲୋକକୁ ଆସିବେ, ଏଇ ମର୍ତ୍ତ୍ୟ ଯେଉଁମାନେ ମାନବ ଜନ୍ମ ପ୍ରାପ୍ତ ହେବେ, ସେମାନଙ୍କୁ ଏ କର୍ମମୟ ଏକୁ ଆସିବେ, ସେମାନେ କର୍ମର ଫଳ ଭୋଗ କରିବେ। କର୍ମ ପୁଣ୍ୟକର୍ମ ଫଳ ଅନୁସାରେ ଉନ୍ନତ ଲୋକକୁ ଯିବେ, ଆଉ ପାପକର୍ମ କଲେ ନୀଚ ଲୋକକୁ ଯିବେ। ପୁଣି କର୍ମଫଳ ବା ପୁଣ୍ୟକର୍ମ ପୁଣ୍ୟଫଳ ବା ପାପକର୍ମ ଫଳ ସରିଗଲା ପରେ ସେ ପୁଣି କିଣି ପୁଣ୍ୟ ମର୍ତ୍ତ୍ୟ ଲୋକଙ୍କୁ ମିଶନ୍ତି। ପୁଣ୍ୟ ସରିଗଲେ ପୁଣି ସେ ମର୍ତ୍ତ୍ୟ ଲୋକକୁ ଆସିବେ। ସବୁ ବ୍ରହ୍ମାଣ୍ଡରେ ସେଇ ନିୟମ ଗୋଟେ
ଆମ ବ୍ରହ୍ମାଣ୍ଡରେ 84 ଲକ୍ଷ
ଜୀବଜନ୍ତୁ ସବୁଠି 84 ଲକ୍ଷ ସବୁ
ସେଇଭଳି ସବୁ
ସବୁ 84 ଲକ୍ଷ
ଏଇଭଳି ଜୀବିତ ଆମ ବ୍ରହ୍ମାଣ୍ଡ ମରୁଥିଲୁ
ସବୁ ଏଇ ପାଞ୍ଚଟି ତତ୍ତ୍ୱରେ ତିଆରି ଭୂମି ଜଳ ଭଗବତ ଗୀତା ସତ୍ୟ ମଧ୍ୟରେ କହିଲେନି ଭୂମି ଜଳ ଅଗ୍ନି ବାୟୁ ଆକାଶ
ସେଇଭଳି ସେଇଭଳି
ସବୁ ସବୁ
ବୈଜ୍ଞାନିକ ମାନେ କହୁଛନ୍ତି ନା ଆଇଲାନି କିଛି
ସେମାନେ ତ ତାଙ୍କର ଚାଲିଛି ନା ରିସର୍ଚ୍ଚ ସେମାନେ ଚାଲିଛି
ଆଉ ବିରାଟ ପୁରୁଷଙ୍କର ଯେଉଁ ରୂପରେ ଆମେ ଦେଖିବା ଭଗବାନଙ୍କର ବିଶ୍ୱରୂପଟା ସେଇଟା ବିରାଟ ପୁରୁଷଙ୍କର ରୂପରେ ବର୍ଣ୍ଣନା କରାଯାଉଛି ଯେ 14 ଲୋକରେ ଭଗବାନଙ୍କର କୋଟିରୁ ତଳକୁ 7 ଉପରକୁ
7
ଏଇଟା କ'ଣ ଭଗବାନଙ୍କର ଟୋଟାଲ ସବୁ ସଚରାଚର ଜଗତର କଥା ମାନେ କରଣଦେବ ସାହିଙ୍କ ଗର୍ଭରୁ ଯେଉଁ ବ୍ରହ୍ମାଣ୍ଡ ସବୁ ସୃଷ୍ଟି ହେଉଛି ସବୁ ବ୍ରହ୍ମାଣ୍ଡର କଥା ନା କେବଳ ହେଉଛି ଏଇ ଗୋଟେ ବ୍ରହ୍ମାଣ୍ଡ କଥା ବର୍ଣ୍ଣନା କରାଯାଉଛି?
ଏଇ ଯେଉଁ ବିଶ୍ୱରୂପ ଯେଉଁ ଦେଖୁଛନ୍ତି ସେଇଟା କ'ଣ ଅନ୍ତ ଅଛି କି ନା? ଅନ୍ତ ନ ମଧ୍ୟ ନ ପୁନଃସ୍ତବାଦୀ ତାର ଅନ୍ତ ନାହିଁ କି ମଧ୍ୟ ନାହିଁ? ତାମାନେ ସବୁ ଏ ବିଶ୍ୱ ବ୍ରହ୍ମାଣ୍ଡ ଏଇ ସବୁ ତାଙ୍କର ଏକ ପାଦ ପରା ଚାରି ଭାଗରୁ ଭାଗରେ ରହିଛି
କେବଳ ଏଇ ଯେଉଁ ବ୍ରହ୍ମାଣ୍ଡ
ଏଇ ବ୍ରହ୍ମାଣ୍ଡ ଖାଲି ଏଇ ବ୍ରହ୍ମାଣ୍ଡର ବ୍ରହ୍ମାଣ୍ଡ ନୁହଁ, ସବୁ ସବୁ ଯେତେ ଜୀବ ଅଛି ଯେବେ ଯେତେ ବ୍ରହ୍ମାଣ୍ଡ ଅଛନ୍ତି ଯେତେ ବ୍ରହ୍ମା ଅଛନ୍ତି ସବୁକିଛି ତାଙ୍କର
କାରଣ ସାହି ବିଷ୍ଣୁଙ୍କ ନିଶ୍ୱାସର ଯେଉଁ କୋଟି କୋଟି ବ୍ରହ୍ମାଣ୍ଡ ସୃଷ୍ଟି ସବୁ ଗୋଟିଏ ପାଦ ଆଉ ତା ଉର୍ଦ୍ଧକୁ 7
ହେଉଛନ୍ତି
ପଚିଶ
ମୁକ୍ତ ଜୀବ ସେମାନେ 3 ଗୁଣ ଅଧିକା ଆମେ ବଦ୍ଧ ଜୀବ
ଆମେ ଅଳ୍ପ ଦ୍ୱନ୍ଦ୍ୱର ଅଛୁ ଯେ ପ୍ରକୃତରେ ଏ ଜଗତଟା ଭଗବାନ ଯେଉଁ କହିଲେ ଏ ବିରାଟ ପୁରୁଷ କିଏ ଏ ଯେଉଁ ଆମେ ଦେଖୁଛୁ ବିରାଟ ପୁରୁଷଙ୍କର ବର୍ଣ୍ଣନା ଦେଲେ ବିରାଟ ପୁରୁଷଙ୍କର କୋଟି ତଳକୁ 7 ଉପରକୁ 7 ଏଇ ବ୍ରହ୍ମାଣ୍ଡର ଭିତରେ ବର୍ଣ୍ଣନା କରେ ବିରାଟ ପୁରୁଷ କିଏ ଭଗବାନ କୃଷ୍ଣ ସାକ୍ଷାତ ଆଉ କିଏ
ବିରାଟ ପୁରୁଷ ଯେଉଁ ରହିଛନ୍ତି ଏ ଯେଉଁ ଭୌତିକ ବ୍ରହ୍ମାଣ୍ଡ ଯେଉଁ ସୃଷ୍ଟି ହେଉଛି ଏଇଟା ଭଗବାନଙ୍କର ନିମ୍ନତର ଶକ୍ତି ବୋଲି କୁହାଯାଏ
ବିରାଟ
ପୁରୁଷ ମାନେ ସେମିତି କିଛି ତାଙ୍କର ଇଏ ନାହିଁ ବିରାଟ ପୁରୁଷ ବୋଲି ଭଗବାନ ଇଏ ଖାଲି ଯେଉଁମାନେ ଭଗବାନଙ୍କ ରୂପକୁ ବିଶ୍ୱାସ କରିପାରୁନାହାନ୍ତି ତାଙ୍କ ପାଇଁ ଏଇ ରୂପଟି ରହିଛି ଏ ଅସ୍ଥାୟୀ ରୂପ ଏଇଟା ସ୍ଥାୟୀ ରୂପ ନୁହେଁ ଅସ୍ଥାୟୀ ରୂପ ଇଏ ହେଉଛି ଏ ଯେଉଁ ଆମେ ଏଇଭଳି ଭାବରେ ଚିନ୍ତା କରିବା ଏ ଯେଉଁ ଭୂମି ଜଳ ଅଗ୍ନି ବାୟୁ ଆକାଶ ଏସବୁ କ'ଣ ଆର କ'ଣ ସ୍ୱତନ୍ତ୍ର ଅସ୍ତିତ୍ୱ ରହିଛି କି? ଏ ଭଗବାନଙ୍କ ଶକ୍ତି ତେଣୁ ଏସବୁ ମିଶିଲେ ଗୋଟେ ରୂପ ଆସିଛି ଆଉ କ'ଣ ଏସବୁ ମିଶିଲେ ଗୋଟେ ରୂପ ବିରାଟ ପୁରୁଷର ରୂପ
ବିରାଟ ରୂପ ଭାବୁଛି ଯେ ବିରାଟ ରୂପ ଗୋଟେ ସତ ଲୋକ ଗୋଟେ ସବୁ ବ୍ରହ୍ମାଣ୍ଡ ସବୁ ତାଙ୍କ ଶରୀର
ଏସବୁ ତ ତାଙ୍କର ଶରୀର ନା ଏସବୁ ତାଙ୍କର ଶରୀର ଭୂମି ଜଳ ଏସବୁ ତାଙ୍କର ଶରୀରରୁ ସବୁ ଆସିଛି
ବିରାଟ
ସୃଷ୍ଟି କରୁଛନ୍ତି ଜୟ ଶ୍ରୀମନ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଦାୟୀ ଗୋ ତୁମାନନ୍ଦୀ ଜୟ ଶ୍ରୀ ପ୍ରଭୁପାଦ ମହାରାଜ।